हरे कृष्ण उपस्थ भक्त सदन बंद मातृवृंद आज आपंकर हनुमान मंदिर रे सत्संग व्यवस्था करा जाए सर्वप्रथमे आम आमर मंदिर तरफ आपण मान को हार्दिक धन्यवाद अर्पण कर आज विशेष भाव आसंता का एकादशी तिथि एकादशी तिथि जो तिथि भगवान भगवद गीता कही आज आप देख स्लाइड देखू भगवद गीता गीता पाठ करी कमी सारा पृथ्वीर लोक मैंने सब भक्त परिणत होती भगवान कृष्ण भक्त होती जो भी भाव अर्जुन कृष्ण शरण में गले भगवद गीता श्रवण करी ना से युद्ध करने चाहू नथिले सब प्रकार युद्ध करने सब प्रकार कारण थिले मध्य अर्जुन युद्ध करने सब प्रकार कारण थिला कौर माने विरुद्ध अनेक प्रकार चक्रांत करिसंती तांको राज्य विताड़ित करिसंती विभिन्न प्रकार सब विरुद्ध कार्य करिसंती एवं युद्ध पई मध्ये सब प्रकार सब प्रथम भगवान जाई चाहिथिले युद्ध न करिया पई शांति दूत हिसाब से जाइले कि तथापि से मानिले नहीं दुर्योधन मानिले नहीं तेणु युद्ध घोषणा करागला तथापि ये सब सत्वे अर्जुन चाहून युद्ध करने बहुत कारण से देखते भगवद गीता प्रथम अध्याय आप देखिए बहुत कारण देखते ये आम युद्ध करवा ना किंतु जत बड़े भगवान ये भगवद गीतार ज्ञान प्रदान कले से जो चिंताधारा थिला परिवर्तन हो गला से करुले कहते न करी से वचनम तब मु आपण वचन कार्यक्रम वचन को कार्यक्रम मानने वचन कौन वचन मु कौन निज जीवन में आचरण करी ना आप वचन जहाँ कौन मुझे ग्रहण करी ना एक प्रथम कहते प्रथम अध्याय किंतु जो भगवद गीतार ज्ञान श्रवण कले तापर तर मत पर से कहले करीचे वचनम तब करीसीए वचनम तब प्रथम कहते न करीसीए वचनम तब आप जो वचन देखते मुझे पालन करी ना तेणु से भाव जो आमर जो स्थिति रही अर्जुन भाई आम स्थिति रही आम तो जाने प्रकृत आम किए आमर कौन कर्तव्य शास्त्र कौन आम कौन ये सब आम जाने तेणु आम जो कार्य करे भगवान जहाँ चाहूं करने ठीक विरुद्ध कार्य करूचे किंतु ये भगवान जो भगवद गीतार ज्ञान प्रदान कले अर्जुन को तांकर मत परिवर्तन हो गला जो कहते मुझे जो रही निर्देश को कार्यकारी करी ना पालन करी ना किंतु भगवद गीतार ज्ञान शुणी सारापर से कहले प्रभु भगवान आ कहले ना तुम युद्ध कर बोली भगवान सब ज्ञान देदेले सब ज्ञान दे सारापर कहले तुम जहाँ चाहू कर मुझे कौन युद्ध करने तुम चाहू कर ठीक अच्छे मुझे सब बर्तमान ज्ञान सब देदेली बर्तमान तुम जहाँ चाहू ता कर तेणु यहाँ शुणापर अर्जुन कहले प्रभु मोर बर्तमान मोह दूर हो जा नष्ट मोह तेणु करी सी वचन मुझे जो निर्देश को पालन करी तेणु जो भाई भाव भगवद गीतार ज्ञान भगवान अर्जुन को देते 5500 वर्ष तलर घटना से ही परंपर अर्जुन को परंपरा रे आम से ज्ञान को बर्तमान प्रदान करमर जो इस्कन प्रतिष्ठाता आचार्य श्री श्रीमद ए श्री भक्ति वेदांत स्वयं प्रभुपाद महाराज से ज्ञान को प्रदान कर आज जो रही पाश्चात्य जगत लोक मैंने ଏସବୁ ଜାଣିନଥିଲେ, ଜାଣିକରି ମଧ୍ୟ କେତେ ଜଣ ଜାଣିକରି ମଧ୍ୟ ଏ କାର୍ଯ୍ୟ ସବୁ କରୁନଥିଲେ। ଭଗବାନଙ୍କ ଯାହା ନିର୍ଦ୍ଦେଶ ରହିଛି ଶାସ୍ତ୍ର ବିଷୟରେ କ'ଣ ସେମାନେ ଜାଣିନଥିଲେ। ତେଣୁ ଆଜି ଏଇ ଯେଉଁ ଭଗବତ ଗୀତାକୁ ପାଠ କରି ପୃଥିବୀର ଅଧିକାଂଶ ଦେଶର ଦେଶବାସୀମାନେ ସବୁ ଏଇଟାକୁ ଗ୍ରହଣ କରିଛନ୍ତି, ଭଗବାନ କଥାକୁ ଗ୍ରହଣ କରିଛନ୍ତି, ଭଗବାନ ଯାହା ନିର୍ଦ୍ଦେଶ ଦେଇଛନ୍ତି ତାକୁ ଗ୍ରହଣ କରିଛନ୍ତି, ଜୀବନରେ ପାଳନ କରୁଛନ୍ତି, ଆଚରଣ କରୁଛନ୍ତି, ଆଉ ସେମାନେ ଭକ୍ତରେ ପରିଣତ ହୋଇଛନ୍ତି। ଆମ ଭାରତବର୍ଷ ସଂସ୍କୃତି, ଏ ଭଗବତ ଗୀତା ଇଏ ହେଉଛି ଭାରତବର୍ଷର ସଂସ୍କୃତି, ଆମେ ଭୁଲି ଯାଇଛେ ସେଇଟାକୁ, କିନ୍ତୁ ଭଗବାନଙ୍କ ବ୍ୟବସ୍ଥାରେ ଏଇ ଜ୍ଞାନକୁ ପୃଥିବୀବାସୀମାନେ ଜାଣିଗଲେଣି, କିନ୍ତୁ ଆମେ ଜାଣିପାରୁନାହିଁ। ତେଣୁକରି ଇସ୍କନର ସବୁ ପୃଥିବୀରେ ଯେତେ କେନ୍ଦ୍ର ଅଛି ସବୁଠାରେ ଏଇ ବର୍ତ୍ତମାନ ଏଇ ବ୍ୟବସ୍ଥା ହୋଇଛି, ଏଇ ଗୋଟିଏ ମାସ ଧରି ଗୀତା ପ୍ରଚାର କରାଯିବ, ଗୀତାର ଜ୍ଞାନକୁ ପ୍ରଚାର କରାଯିବ। ତେଣୁ ଆମର ଭଗବତ ଗୀତା ମଧ୍ୟ ଆସିଛନ୍ତି, ଆପଣମାନେ ଦେଖିବେ କେମିତି ଗୀତା ପ୍ରଚାର ହେଉଛି। ସେଥିପାଇଁ ମଧ୍ୟ ଆମେ ବିଶେଷ ରିହାତି ମଧ୍ୟ ରଖିଛୁ, ରିହାତି ମୂଲ୍ୟ ରଖିଛୁ। ତେଣୁ ଏଇ ଭଗବତ ଗୀତାକୁ ଆମେ ସଂକ୍ଷେପରେ କହିବା, 17:45 ହେଲା, ଆପଣମାନେ ଆସିବାରେ ଡେରି କରୁଛନ୍ତି, ଆମେ ଆହୁରି ଆଗରୁ ମଧ୍ୟ କରିପାରିଥାନ୍ତୁ କଥା, ତଥାପି ଆମେ କେତେ ସମୟ ଯାଏ କଥା କହିବା, ଆଚ୍ଛା 45 କଥା କହିବା, ତାପରେ ଆପଣମାନେ ଦେଖିବେ ଭିଜୁଆଲ, ଏଇଟା ଅଡ଼ିଓ ବର୍ତ୍ତମାନ ହେଲା, ତାପରେ ଭିଜୁଆଲ ଆପଣ ଦେଖିବେ। ତେଣୁ ଏଇ ଯେଉଁ ଭଗବତ ଗୀତା ଜ୍ଞାନ ଭଗବାନ ପ୍ରଦାନ କରୁଛନ୍ତି, ଅର୍ଜୁନଙ୍କ ମାଧ୍ୟମରେ ସମଗ୍ର ମାନବ ସମାଜକୁ ଏ ଜ୍ଞାନ ପ୍ରଦାନ କରାଯାଉଛି, ସମଗ୍ର ମାନବ ସମାଜକୁ। କାହିଁକି ନା ପ୍ରକୃତରେ ମାନବମାନେ ଜାଣିନାହାନ୍ତି ଭଗବାନଙ୍କୁ ଭୁଲି, ବହୁତ ପ୍ରକାର ସେମାନେ ଦୁଃଖରେ ରହିଛନ୍ତି ଭଗବାନ ଭୁଲି, ତେଣୁ ସେମାନେ ଆନନ୍ଦ ଖୋଜି ବୁଲୁଛନ୍ତି, କିନ୍ତୁ ଆନନ୍ଦର ଉପାୟ ଜାଣିନାହାନ୍ତି, ବହୁତ ପ୍ରକାର ଚେଷ୍ଟା କରୁଛନ୍ତି ଆନନ୍ଦ ପ୍ରାପ୍ତ ହେବା ପାଇଁ, କିନ୍ତୁ କିଭଳି ସେ ଆନନ୍ଦ ମିଳିବ ସେଇଟା ଜାଣିପାରୁନାହାନ୍ତି। ତେଣୁ ଭଗବାନ ଆସିଛନ୍ତି, ସେଇ ଆନନ୍ଦ ଆମେ କେମିତି ପ୍ରାପ୍ତ ହେବା, ଆମ ଜୀବନରେ କେମିତି ସୁଖ ଶାନ୍ତିରେ ରହିବା, ତା ପାଇଁ ସେ ବ୍ୟବସ୍ଥା କରିବା ପାଇଁ ଭଗବାନ ଆସିଛନ୍ତି। ପ୍ରତି ଯୁଗରେ ଭଗବାନ ଆସନ୍ତି, ବିଭିନ୍ନ ଯୁଗରେ, ଏଇ ଦ୍ୱାପର ଯୁଗରେ ମଧ୍ୟ ଭଗବାନ ଆସିଥିଲେ, ଏବଂ ଭଗବାନଙ୍କ ପରେ ଆହୁରି 500 ପରେ ଭଗବାନ ସ୍ୱୟଂ ସେଇ ଭଗବାନ ଗୌରାଙ୍ଗ ମହାପ୍ରଭୁ ରୂପରେ ଆସିଲେ। ସେଇ ଜ୍ଞାନ, ଯେଉଁ ଜ୍ଞାନ ଭଗବତ ଗୀତାରେ ଭଗବାନ ଦେଇଥିଲେ, ଲୋକମାନେ ଜାଣିପାରୁନଥିଲେ କେମିତି ସେଇଟାକୁ ବ୍ୟବହାର କରିବାକୁ ପଡ଼ିବ ନିଜ ଜୀବନରେ, ଅର୍ଜୁନ ଆଚରଣ କରିଥିଲେ ଏଇଭଳି ଭାବରେ। ଯେତେ ବହୁ ବହୁତ ପ୍ରକାର ବିଦ୍ୱାନ ବ୍ୟକ୍ତିମାନେ ଏ ଜ୍ଞାନକୁ ଆଚରଣ କରିଛନ୍ତି, ବିହିତ ରାଗ ଭୟ କ୍ରୋଧ ମନ୍ମୟା ମା ଉପାସିତା ବହୁ ଜ୍ଞାନ ତପସା ପୁତା ମଦ୍ଭାବ ମା ଗତା, ଅନେକ ବ୍ୟକ୍ତି ଏ ଜ୍ଞାନକୁ ନିଜ ଜୀବନରେ ଆଚରଣ କରି ଜୀବନରେ ସିଦ୍ଧି ଲାଭ କରିଛନ୍ତି। କିନ୍ତୁ ଭଗବାନ ଚାଲିଗଲା ପରେ ପୁଣି ସବୁ ଲୋକମାନେ ଭୁଲିଗଲେ, ତେଣୁ ସେଇ ଭଗବାନ ଚିନ୍ତା କଲେ, ଏଇ ଯେଉଁ ଜ୍ଞାନ ମୁଁ ଦେଇଛି ଭଗବତ ଗୀତାର ଜ୍ଞାନ, ସେ ଜ୍ଞାନକୁ ଲୋକମାନେ କେମିତି ଗ୍ରହଣ କରିବେ। ତେଣୁ ସେ ନିଜେ ଆସି ଚୈତନ୍ୟ ମହାପ୍ରଭୁ ରୂପରେ ଆସି ସେ ଜ୍ଞାନକୁ ନିଜେ ଆଚରଣ କଲେ, ଏଠି ଆଉ ଥିଓରି କହିଲେ ନାହିଁ, ଏଠି ପ୍ରାକ୍ଟିକାଲ ଦେଖେଇଲେ କରିକିରି। ତେଣୁ ଏ ଭଗବତ ଗୀତାର ଯେଉଁ ଜ୍ଞାନ ରହିଛି, ଆମେ ଜ୍ଞାନକୁ ସଂକ୍ଷେପରେ କହିବା, ସଂକ୍ଷେପରେ ପ୍ରକୃତରେ ଭଗବାନ ମଧ୍ୟ ଅଧଘଣ୍ଟା କରି କହିଥିଲେ ଭଗବତ ଗୀତାର ଜ୍ଞାନ ଅର୍ଜୁନକୁ, 45 କିଏ କୁହନ୍ତି 35 ଏଇଭଳି ଭାବରେ ଜ୍ଞାନକୁ ଭଗବାନ ଦେଇଥିଲେ ଅର୍ଜୁନକୁ। ଅର୍ଜୁନ ଏଇ ଯେଉଁ ଜ୍ଞାନ ପ୍ରାପ୍ତ ହେଇକି ତାଙ୍କର ମୋହ ଦୂର ହୋଇଗଲା। ତେଣୁ ଆମେ ଏଇ ଜ୍ଞାନ ପ୍ରାପ୍ତ ହୋଇକରି ଆମର କେଉଁ ଅବସ୍ଥା ପ୍ରାପ୍ତ ହେବା ସେଇଟା ଆମେ ନିଜେ ଅନୁଭବ ନିଜେ ସେଇଟାକୁ ଦେଖିବା, ଆମେ କେଉଁ ସ୍ତରରେ ଅଛେ ଏଇ ଜ୍ଞାନ ପ୍ରାପ୍ତ ହୋଇକରି। ତେଣୁ ଏ ଭଗବତ ଗୀତାରେ ଯେଉଁ ରହିଛି 700 18 ଅଧ୍ୟାୟ ରହିଛି ଭଗବତ ଗୀତାରେ, 18 ଅଧ୍ୟାୟ ଆମେ 3 ଭାଗରେ ବିଭକ୍ତ କରାଯାଉଛି। ପ୍ରଥମ 6 ଅଧ୍ୟାୟକୁ କର୍ମଷଟକ ବୋଲି କୁହାଯାଉଛି, ତାପରେ ଯେଉଁ 6 ଅଧ୍ୟାୟ 7-12 ଇଏ ହେଉଛି ଭକ୍ତି ଷଟକ, ଏବଂ ତାପରେ 13-18 ଏଇ 6 ଅଧ୍ୟାୟ ଜ୍ଞାନ ଷଟକ ବୋଲି କୁହାଯାଉଛି। କର୍ମ ଜ୍ଞାନ ଏବଂ ଭକ୍ତି ମଝିରେ ରହିଲେ ଭକ୍ତି। ତେଣୁ ଯାହାର ଯେଉଁ ସ୍ତରରେ ଯିଏ ଅଛନ୍ତି ସେଥିପାଇଁ ତାଙ୍କ ପାଇଁ ସେସବୁ ଜ୍ଞାନ ପ୍ରଦାନ କରାଯାଇଛି। ଅନ୍ତିମ କଥା ହେଉଛି ସମସ୍ତଙ୍କୁ ଏଇ ଭକ୍ତି ସ୍ତରକୁ ଆସିବାକୁ ପଡ଼ିବ। ଭକ୍ତି ସ୍ତରରେ ଆସିଲେ ହିଁ ଆମେ ଭଗବାନଙ୍କୁ ଜାଣିପାରିବା, ଆମ ଜୀବନର ଅନ୍ତିମ ସ୍ଥିତିକୁ ପ୍ରାପ୍ତ ହୋଇପାରିବା। ତେଣୁ ଏହି ଭକ୍ତି ସ୍ତରକୁ ଆସିବା ପାଇଁ ପ୍ରଥମେ କର୍ମ ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରାଗଲା, କିଭଳି ଆମେ କର୍ମ କରିବାକୁ ପଡ଼ିବ। ତେଣୁ ଏ ପ୍ରଥମ ଛଅଟି ଅଧ୍ୟାୟରେ ଏସବୁ କର୍ମ ବିଷୟରେ ବର୍ଣ୍ଣନା କରାଯାଇଛି, କେମିତି ଆମେ କର୍ମ କରିବା। ସମସ୍ତେ କର୍ମ କରୁଛନ୍ତି, କିନ୍ତୁ କେମିତି କର୍ମ କରିବାକୁ ପଡ଼ିବ ସେ ଶିକ୍ଷା ବୁଝିବାକୁ, ଶିକ୍ଷା ଗ୍ରହଣ କରିବାକୁ ପଡ଼ିବ। କର୍ମ କୌଶଳ, କର୍ମର ଗୋଟେ କୌଶଳତା ରହିଛି। ତେଣୁ ଏ କର୍ମ ଯେଉଁ କରିବେ, ଏ କର୍ମ ମଧ୍ୟ କରିବାର ଉପାୟ ରହିଛି, କେମିତି ଜଣେ କର୍ମ କରିବେ। ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହିଲେ ଯେ ଯଜ୍ଞାର୍ଥ କର୍ମଣ ଅନ୍ୟତ୍ର ଲୋକୟଂ କର୍ମବନ୍ଧନ, ଚତୁର୍ଥ ଅଧ୍ୟାୟରେ ଏଇଟା କୁହାଯାଇଛି। ଆମେ ଯେଉଁ କର୍ମ, ସମସ୍ତେ କର୍ମ କରୁଛନ୍ତି, କିନ୍ତୁ ସେ କର୍ମ ଆମକୁ ବନ୍ଧନରେ ପକାଉଛି। ଯେଉଁମାନେ ତଥାକଥିତ ଭଲ କର୍ମ କରୁଛନ୍ତି, ଯେଉଁମାନେ ଖରାପ କର୍ମ କରୁଛନ୍ତି ତାଙ୍କ ତଥା ଛାଡ଼, ପାପ କାର୍ଯ୍ୟ କରୁଛନ୍ତି ତାଙ୍କ ପାଇଁ ସବୁ ରହିଛି, ବିଭିନ୍ନ ପ୍ରକାର ନରକର ବ୍ୟବସ୍ଥା ରହିଛି। କିନ୍ତୁ ଯେଉଁମାନେ ପୁଣ୍ୟ କାର୍ଯ୍ୟ କରୁଛନ୍ତି ମଧ୍ୟ, ସାଧାରଣତଃ କେତେଜଣ ଯୁକ୍ତି କରନ୍ତି ଯେ ଆମେ କାହିଁକି ମନ୍ଦିର ଯିବା, କାହିଁକି ଗୁରୁ ଗ୍ରହଣ କରିବା, ଆମେ ଭଲ କାର୍ଯ୍ୟ କରିବା, ଆଉ କିଛି ଅସୁବିଧା ନାହିଁ। ତେଣୁ ଏହିଭଳି ଭାବରେ ସେ କେତେଜଣ ଯୁକ୍ତି କରନ୍ତି, କିନ୍ତୁ ଆମେ ଏଇ ଭୌତିକ ଜଗତରେ ଯେଉଁ ରହିଛେ, ଆମେ ଭଲ କାର୍ଯ୍ୟ କଲେ ମଧ୍ୟ ସେ ଗୋଟେ ବନ୍ଧନ, କର୍ମ ବନ୍ଧନ। ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ୱସ୍ଥା, ମଧ୍ୟ ତିଷ୍ଠନ୍ତି ରାଜସା, ଜଘନ୍ୟ ଗୁଣବୁତ୍ତିସ୍ଥା, ଅଧୋ ଗଚ୍ଛନ୍ତି ତାମସା। ଯେଉଁମାନେ ସତ୍ୱଗୁଣରେ ରହିକି କାର୍ଯ୍ୟ କରୁଛନ୍ତି, ପୁଣ୍ୟ କାର୍ଯ୍ୟ କରୁଛନ୍ତି, ପୁଣ୍ୟ କାର୍ଯ୍ୟ ଫଳରେ ସେମାନେ ଯେତେବେଳେ ଶରୀର ତ୍ୟାଗ କରିବେ ସେତେବେଳେ ଉନ୍ନତ ଲୋକକୁ ଯିବେ। ଏ ପୃଥିବୀର ଉପରେ ଆହୁରି ବହୁତ ଲୋକ ରହିଛି, ବହୁତ ଐଶ୍ୱର୍ଯ୍ୟ ସବୁ ରହିଛି, ସ୍ୱର୍ଗଲୋକ, ମହତ ଲୋକ, ଜନଲୋକ, ତପଲୋକ, ଏବଂ ଅନ୍ତିମ ଲୋକ ହେଉଛି ବ୍ରହ୍ମାଙ୍କର ଲୋକ, ସତ୍ୟ ଲୋକ। ତେଣୁ ସେଠି ସବୁ ବହୁତ ପ୍ରକାର ଐଶ୍ୱର୍ଯ୍ୟ ରହିଛି, କିନ୍ତୁ ଆପଣ ଉଚ୍ଚତର ଲୋକକୁ ଯାଆନ୍ତୁ ବା ନୀଚତର ଲୋକକୁ ଯାଆନ୍ତୁ, ସବୁଠି ହିଁ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଲାଗିକି ରହିଛି। ଅଷ୍ଟମ ଅଧ୍ୟାୟରେ ଭଗବାନ କହିଲେ ଆ ବ୍ରହ୍ମ ଭୁବନା ଲୋକା ପୁନରାବର୍ତ୍ତିନ ଅର୍ଜୁନ, ବ୍ରହ୍ମ ଲୋକଠୁ ଆରମ୍ଭ କରି ସମସ୍ତ ଲୋକରେ ଏହି ଜନ୍ମ ମୃତ୍ୟୁ ଲାଗିକି ରହିଛି। ତେଣୁ ଯଦି ଭଗବାନଙ୍କ ଉଦ୍ଦେଶ୍ୟରେ ଯଦି କର୍ମ କରା ନ ଯାଉଛି, ତାହେଲେ ଆମେ ସେ କର୍ମଫଳ ଭୋଗ କରିବାକୁ ପଡ଼ିବ, କର୍ମବନ୍ଧନ ଆମକୁ ଭୋଗିବାକୁ ପଡ଼ିବ। କିନ୍ତୁ ଯଦି ସେହି କର୍ମ ଭଗବାନଙ୍କ ଉଦ୍ଦେଶ୍ୟରେ କରାଯିବ, ତାହେଲେ ସେଇଟା ଆମକୁ ଏ ଭୌତିକ ଜଗତ ବନ୍ଧନରୁ ମୁକ୍ତ କରିଦେବ। ଯଜ୍ଞାର୍ଥାତ୍ କର୍ମଣ, ଭଗବାନଙ୍କ ଉଦ୍ଦେଶ୍ୟରେ କର୍ମ କରିବାକୁ ପଡ଼ିବ, ସେଇଟାକୁ ଆମେ ବୁଝିବାକୁ ପଡ଼ିବ, ସେଇଟାକୁ ଶିଖିବାକୁ ପଡ଼ିବ, କେମିତି ଭଗବାନଙ୍କ ଉଦ୍ଦେଶ୍ୟରେ କର୍ମ କରିବାକୁ ପଡ଼ିବ। ତେଣୁ ଏହିଭଳି ଭାବରେ ଛଅଟି ଅଧ୍ୟାୟରେ କର୍ମ ବିଷୟରେ କହି 7-12 ଏହି ଛଅଟି ଅଧ୍ୟାୟରେ ଭଗବାନ ଭକ୍ତିଯୋଗ ବିଷୟରେ କହିବେ। ଭକ୍ତିଯୋଗ, ଏ ଭକ୍ତିଯୋଗ କେମିତି ଆରମ୍ଭ ହେବ ନା ଶ୍ରବଣରୁ। 7ମ ଅଧ୍ୟାୟରୁ 12 ଅଧ୍ୟାୟ ପର୍ଯ୍ୟନ୍ତ ଏହି 6ଟି ଅଧ୍ୟାୟ ଭକ୍ତିଯୋଗ ବିଷୟରେ ଭଗବାନ କହିଲେ। ଏ ଭକ୍ତିଯୋଗ ଆରମ୍ଭ ହେଉଛି ଶ୍ରବଣରୁ। ତେଣୁ 7ମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଭଗବାନ କହିଲେ ମୟାଶକ୍ତ ମନାପାର୍ଥ ଯୋଗଂ ଯୁଞ୍ଜନ ମଦାଶ୍ରୟ ଅସଂଶୟଂ ସମଗ୍ର ମାନ ଯଥା ଜ୍ଞାସସି ତତ୍ ଶୁଣୁ। ଶ୍ରବଣରୁ ଶୁଣୁ, ଭଗବାନ କହିଲେ ଶୁଣ, ଶୁଣିଲେ ଆମେ ଶ୍ରବଣରୁ ଆମେ ଭକ୍ତି ଆରମ୍ଭ ହେବ। ଭଗବାନ ପ୍ରତି ଯଦି ଆମେ ଆସକ୍ତି ହେବା, ଏ ଆସକ୍ତି ଆମର ରହିଛି, ଭୌତିକ ଜଗତ ପ୍ରତି ଆମର ଆସକ୍ତି ରହିଛି, ଏ ଆସକ୍ତିକୁ ଯଦି ଭଗବାନ ପାଖରେ ଲଗାଇବା ଏବଂ ଭଗବାନ କଥା ଶ୍ରବଣ କରିବା, ତାହେଲେ ଆମେ ଭକ୍ତରେ ପରିଣତ ହୋଇଯିବା, ଶ୍ରବଣରୁ ଆରମ୍ଭ ହେବ ଏ ଭକ୍ତି। ତେଣୁ 7-12 ଏଇ 6ଟି ଅଧ୍ୟାୟରେ ଭଗବାନ ଭକ୍ତି ଯୋଗ ବିଷୟରେ କହିଲେ। ତେଣୁ ଭଗବାନଙ୍କୁ ଜାଣିବା ପାଇଁ ହେଲେ ଭକ୍ତିରେ ହିଁ ଆମେ ଭଗବାନଙ୍କୁ ଜାଣିବା, ଅନ୍ୟ କୌଣସି ଉପାୟରେ ଆମେ ଭଗବାନଙ୍କୁ ଜାଣିପାରିବା ନାହିଁ। ଯେଉଁ ବିଭିନ୍ନ ପ୍ରକାର ଯେଉଁ ଭଗବାନ ତତ୍ତ୍ୱ ସବୁ ରହିଛି, ପ୍ରାଥମିକ ତତ୍ତ୍ୱ ହେଉଛି ବ୍ରହ୍ମ ତତ୍ତ୍ୱ। ବ୍ରହ୍ମ ସମ୍ବନ୍ଧୀୟ ଜ୍ଞାନ ଭଗବାନ ପ୍ରଥମେ ଦ୍ୱିତୀୟ ଅଧ୍ୟାୟରୁ ଆରମ୍ଭ କରିଛନ୍ତି ଦେବା ପାଇଁ। ଆମେ ପ୍ରକୃତରେ କିଏ? ଆମେ ମଧ୍ୟ ବ୍ରହ୍ମ। ତେଣୁ ବ୍ରହ୍ମ ସମ୍ବନ୍ଧୀୟ ଜ୍ଞାନ ଭଗବାନ ଦ୍ୱିତୀୟ ଅଧ୍ୟାୟରେ ସାଂଖ୍ୟ ଯୋଗରେ ବର୍ଣ୍ଣନା କରିଛନ୍ତି। ଏଇ ଯେଉଁ ବ୍ରହ୍ମ ସମ୍ବନ୍ଧୀୟ ଜ୍ଞାନ ଏପର୍ଯ୍ୟନ୍ତ ବୈଜ୍ଞାନିକମାନଙ୍କୁ ଜଣା ନାହିଁ, ଏଇ ବ୍ରହ୍ମ ସମ୍ବନ୍ଧୀୟ ଜ୍ଞାନ। ତେଣୁ ଭଗବାନ ଏଇ ବ୍ରହ୍ମ ସମ୍ବନ୍ଧୀୟ ଜ୍ଞାନ ପ୍ରଥମେ ଦେଉଛନ୍ତି। ଇଏ ହେଉଛି ପ୍ରାଥମିକ ଜ୍ଞାନ, ଭଗବତ ସମ୍ବନ୍ଧୀୟ ଜ୍ଞାନ ଯେଉଁ ରହିଛି ଏଇ ପ୍ରାଥମିକ ଜ୍ଞାନ ହେଉଛି ବ୍ରହ୍ମ ସମ୍ବନ୍ଧୀୟ ଜ୍ଞାନ, ବ୍ରହ୍ମ। ତେଣୁ ଏ ବ୍ରହ୍ମ ବିଷୟରେ କୁହାଯାଇଛି, ଏ ବ୍ରହ୍ମ ବସ୍ତୁ ଏଭଳି ଏ ଭୌତିକ ବସ୍ତୁର ଉର୍ଦ୍ଧ୍ୱରେ। ଭୌତିକ ଜଗତରେ ଆମେ ଯାହା ଦେଖୁଛେ, ଏ ଭୌତିକ ଜଗତରେ ଯାହା ସବୁ ଦେଖୁଛେ, ତାକୁ 8ଟି ତତ୍ତ୍ୱ କୁହାଯାଇଛି। ଭୌତିକ ଜଗତର ସବୁ ଯେତେ ତତ୍ତ୍ୱ ଅଛି ତାକୁ ମୋଟାମୋଟି ଭାବରେ 8ଟି ଭାଗରେ ବିଭକ୍ତ କରାଯାଇଛି। ଭୂମି, ଜଳ, ଅଗ୍ନି, ବାୟୁ, ଆକାଶ, ମନ, ବୁଦ୍ଧି ଏବଂ ଅହଙ୍କାର। ଏ ଅହଙ୍କାର ହେଉଛି ମିଥ୍ୟା ଅହଙ୍କାର। ତେଣୁ ଇଏ ହେଉଛି ସବୁ ଭୌତିକ ତତ୍ତ୍ୱ, ପ୍ରାକୃତ ଏ ପ୍ରାକୃତ ବସ୍ତୁ, ଭୌତିକ ବସ୍ତୁ। ଆର ଉର୍ଦ୍ଧ୍ୱରେ ରହିଲା ଆତ୍ମା ବସ୍ତୁ ବା ବ୍ରହ୍ମ ବସ୍ତୁ, ଆର ଉର୍ଦ୍ଧ୍ୱରେ ରହିଲା ବ୍ରହ୍ମ ବସ୍ତୁ, ଏ ପ୍ରାକୃତ ବସ୍ତୁ, ଦିବ୍ୟ ବସ୍ତୁ ସିଏ। ତେଣୁ ସେଇ ଦିବ୍ୟ ବସ୍ତୁ, ସେ ବ୍ରହ୍ମ ବସ୍ତୁ ସମ୍ବନ୍ଧରେ ଭଗବାନ ପ୍ରଥମେ ଜ୍ଞାନ ଦେଲେ ଦ୍ୱିତୀୟ ଅଧ୍ୟାୟରେ। ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି, ନୈନଂ ଦହତି ପାବକ, ନ ଚୈନଂ କ୍ରେଦନ୍ତି ଆପୋ, ନ ଶୋଷତି ମାରୁତ। ଭୌତିକ ଜଗତରେ ଯାହା ଆମେ ଦେଖୁଛେ, ଏ ଆଦ୍ୱାରା ଆମେ ଯେଉଁ ଭୌତିକ ବସ୍ତୁର ଯେଉଁ ଉର୍ଦ୍ଧ୍ୱରେ ଯେଉଁ ରହିଛି ତତ୍ତ୍ୱ ରହିଛି, ବ୍ରହ୍ମ ତତ୍ତ୍ୱ ବା ଆତ୍ମତତ୍ତ୍ୱ, ଏ ଭୌତିକ ବସ୍ତୁ ଦ୍ୱାରା ସେଇଟା ତା'ର ଗୋଚରିତ ହୋଇପାରିବ ନାହିଁ, ବା ତାକୁ କୌଣସି ଆମେ ତା ଯେଉଁ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଏଇଟାକୁ ମାନଙ୍କ ଶସ୍ତ୍ରରେ ତାକୁ କଟାଯାଇପାରିବ ନାହିଁ, ବା ଅଗ୍ନିରେ ଜଳାଯାଇପାରିବ ନାହିଁ। ଏସବୁ କଥା ରହିଛି ପରମାର୍ଥ। ଏଇ ଯେଉଁ ଭୌତିକ ଜଗତ ତତ୍ତ୍ୱର ଉର୍ଦ୍ଧ୍ୱ ତତ୍ତ୍ୱ ରହୁଛି ଆତ୍ମତତ୍ତ୍ୱ ବା ବ୍ରହ୍ମ ତତ୍ତ୍ୱ, ଏ ବସ୍ତୁ ଏଇଭଳି ଭାବରେ ବୁଝିବାକୁ ପଡ଼ିବ। ତେଣୁ ଏଇ ବ୍ରହ୍ମ ବିଷୟରେ ଜ୍ଞାନ ପ୍ରାପ୍ତ ବ୍ରହ୍ମ ଦୁଇ ପ୍ରକାର ବ୍ରହ୍ମ ରହିଛନ୍ତି, ଗୋଟେ ହେଉଛି ଅଣୁବ୍ରହ୍ମ ଆଉ ଗୋଟେ ହେଉଛି ପରମ ବ୍ରହ୍ମ। ଭଗବଦ୍ଗୀତାରେ ଭଗବାନ କହିଲେ, ଭଗବାନଙ୍କୁ ଜ୍ଞାନ ପ୍ରାପ୍ତ ହୋଇକରି ଅର୍ଜୁନ ଭଗବାନଙ୍କୁ ସ୍ତୁତି କରିଛନ୍ତି, ଆପଣ ହେଉଛନ୍ତି ପରମ ବ୍ରହ୍ମ, ଆମେ ହେଉଛେ ଅଣୁବ୍ରହ୍ମ, ଭଗବାନ ହେଉଛନ୍ତି ପରମ ବ୍ରହ୍ମ। ଯଦିଓ ଆମେ ବ୍ରହ୍ମ ମଧ୍ୟ, ଆମେ ମଧ୍ୟ ବ୍ରହ୍ମ, ଭଗବାନ ମଧ୍ୟ ବ୍ରହ୍ମ, କିନ୍ତୁ ତଫାତ୍ ହେଉଛି ଭଗବାନ ହେଉଛନ୍ତି ପରମ ବ୍ରହ୍ମ, ବିଭୁ ବ୍ରହ୍ମ, ଆମେ ହେଉଛେ ଅଣୁବ୍ରହ୍ମ। ଯେମିତି ସମୁଦ୍ର, ସମୁଦ୍ର ଏବଂ ସମୁଦ୍ରର ଗୋଟେ ଜଳବିନ୍ଦୁ, ତାଙ୍କର ଗୁଣାତ୍ମକ ଭାବରେ ସମାନ, କିନ୍ତୁ ପରିମାଣ ହିସାବରେ ଦେଖିବାକୁ ଗଲେ ବହୁତ ତଫାତ୍ ରହିଛି। ସେହିଭଳି ଭାବରେ ଆମେ ଯଦିଓ ଭଗବାନଙ୍କର ଅଂଶ, ଆମେ ମଧ୍ୟ ବ୍ରହ୍ମ, କିନ୍ତୁ ଭଗବାନ ହେଉଛନ୍ତି ପରମ ବ୍ରହ୍ମ, ବ୍ରହ୍ମା ଭଗବାନ ହେଉଛନ୍ତି ବିଭୁ, ବିଭୁ ବସ୍ତୁ ସିଏ, ଅନଲିମିଟେଡ଼ ସିଏ, ତାଙ୍କର ସୀମା ନାହିଁ, ଆମର ସୀମିତ ବସ୍ତୁ ଆମେ, ଆମର ଆକାର ରହିଛି, ଆଉ ବର୍ଣ୍ଣନା କରାଯାଇଛି ଅନ୍ୟ ଉପନିଷଦରେ। କେଶର ଅଗ୍ରଭାଗର କେଶ ଯେଉଁ ରହିଛି, କେଶର ଯେଉଁ ଅଗ୍ରଭାଗ, ତାକୁ ଯଦି ଆମେ 100 ଭାଗ କରିବା, ପୁଣି ସେହି 100 ଭାଗରୁ ଗୋଟିଏ ଭାଗ ନେଇ ଆଉ ଥରେ 100 ଭାଗ କରିବା, ତା'ର ଅର୍ଥ କେଶର ଅଗ୍ରର 10,000 ଭାଗରୁ ଭାଗ ହେଉଛି ଅଣୁ, ଆମର ଅଣୁ ଆତ୍ମାର ଆକାର। କିନ୍ତୁ ଭଗବାନ ବିଭୁ ବସ୍ତୁ, ସେ ଅଣୁଠାରୁ ମଧ୍ୟ କ୍ଷୁଦ୍ର ହୋଇପାରିବେ, ଆଉ ବୃହତ୍ ବସ୍ତୁଠାରୁ ମଧ୍ୟ ବୃହତ୍ ହୋଇପାରିବେ। ଅଣୁ ଅଣିଆନ୍ ମହତୁ ମହିଆନ୍, ଇଏ ହେଉଛି ଭଗବତ ପରମ ବ୍ରହ୍ମଙ୍କର ଯେଉଁ ରହିଛି ସଂଜ୍ଞା ବର୍ଣ୍ଣନା କରାଯାଇଛି। ଅଣୁଠାରୁ ମଧ୍ୟ ଅଣୁ ହେଇ କ୍ଷୁଦ୍ର ହୋଇପାରିବେ, ଭଗବାନଙ୍କ ଅଚିନ୍ତ୍ୟ ଶକ୍ତି ରହିଛି, ଏବଂ ସବୁଠାରୁ ବୃହତ୍ ବସ୍ତୁଠାରୁ ମଧ୍ୟ ସେ ବୃହତ୍ ହୋଇପାରିବେ, ଇଏ ହେଉଛି ପରମ ବ୍ରହ୍ମ। ପରମ ବ୍ରହ୍ମ ଏବଂ ଜୀବ ବ୍ରହ୍ମ ଭିତରେ ତଫାତ୍ ହେଉଛି ଏଇଟା। ଇଏ ହେଉଛି ପ୍ରାଥମିକ ଜ୍ଞାନ, ଭଗବତ ସମ୍ବନ୍ଧୀୟ ଜ୍ଞାନ, ଯାହାକୁ ଆମେ ଜ୍ଞାନ ମାଧ୍ୟମରେ ମଧ୍ୟ ଜାଣିପାରିବା। ଜଣେ ଭକ୍ତି ଜଣେ ନଥିଲେ ମଧ୍ୟ ଜଣେ ଏ ଜ୍ଞାନ ମାଧ୍ୟମରେ ଏଇଟାକୁ ଜାଣିପାରିବ, ଭଗବତ ବ୍ରହ୍ମ ବସ୍ତୁକୁ ଜାଣିପାରିବ ଜ୍ଞାନ ମାଧ୍ୟମରେ। ଇଏ ହେଉଛି ଜ୍ଞାନ ମାଧ୍ୟମରେ ଏ ଅଧ୍ୟୟ ବସ୍ତୁକୁ ଜାଣିବା ପାଇଁ ଉପାୟ ହେଉଛି ଏଇଟା, ଜ୍ଞାନ ମାଧ୍ୟମରେ। ଯେଉଁ ବିଭିନ୍ନ ପ୍ରକାର ଶାସ୍ତ୍ର ସବୁ ଜ୍ଞାନ ରହିଛି, ଏ ଜ୍ଞାନ ମାଧ୍ୟମରେ ସେମାନେ ଜ୍ଞାନ ଅନୁଶୀଳନ କରି ସେମାନେ ଜାଣନ୍ତି। ତାକୁ କୁହାଯାଏ ନେତି ନେତି ମାର୍ଗ, ନ ଇତି ନ ଇତି, ଇଏ ବ୍ରହ୍ମ ନୁହଁ, ଏ ବ୍ରହ୍ମ ନୁହଁ, ଏ ବ୍ରହ୍ମ ନୁହଁ। ଏଇଭଳି ଭାବରେ ଭୌତିକ ଜଗତରେ ଯାହା ସବୁ ଦେଖିବା ସେସବୁ ବ୍ରହ୍ମ ନୁହଁ, ଭୌତିକ ଜଗତରେ ଯାହା ସବୁ ଦେବା ସେସବୁ ଭୌତିକ ବ୍ରହ୍ମ ବସ୍ତୁ ନୁହଁ। ତେଣୁ ବ୍ରହ୍ମ ବସ୍ତୁକୁ ପ୍ରାପ୍ତ ହେବା ପାଇଁ ବହୁତ ଅନେକ କଷ୍ଟ ସ୍ୱୀକାର କରିବାକୁ ପଡ଼େ ବୋଲି କୁହାଯାଇଛି ଦ୍ୱାଦଶ ଅଧ୍ୟାୟରେ। ଭଗବାନ କହିଛନ୍ତି କ୍ଲେଶୋଧିଗତର ସ୍ତେଷାମ ଅବ୍ୟକ୍ତା ଶକ୍ତି ଚେତସାମ। ବ୍ରହ୍ମ ବସ୍ତୁକୁ ଜାଣିବା ପାଇଁ ଜ୍ଞାନ ମାଧ୍ୟମରେ ଯେଉଁମାନେ ଅଗ୍ରସର ହୁଅନ୍ତି ସେମାନେ ବହୁତ କଷ୍ଟ ସ୍ୱୀକାର କରନ୍ତି ଜ୍ଞାନ ମାଧ୍ୟମରେ ଏଇ ବ୍ରହ୍ମ ବସ୍ତୁକୁ ଜାଣିବା ପାଇଁ। ତାପରେ ଇଏ ହେଉଛି ଗୁହ୍ୟ ଜ୍ଞାନ। ଭଗବତ ଗୀତାରେ ଯେଉଁ ଜ୍ଞାନ ଦିଆଯାଇଛି ବ୍ରହ୍ମ ସମ୍ବନ୍ଧୀୟ ଜ୍ଞାନ, ଇଏ ହେଉଛି ଗୁହ୍ୟ ଜ୍ଞାନ। ତିନି ପ୍ରକାର ଜ୍ଞାନ ରହିଛି ଭଗବତ ଗୀତାରେ, ଗୋଟେ ହେଉଛି ଗୁହ୍ୟ ଜ୍ଞାନ, ଗୋଟେ ହେଉଛି ଗୁହ୍ୟତର ଜ୍ଞାନ, ଆଉ ଗୋଟେ ହେଉଛି ଗୁହ୍ୟତମ ଜ୍ଞାନ। ତିନି ପ୍ରକାର ଜ୍ଞାନ ରହିଛି। ତେଣୁ ପ୍ରାଥମିକ ଜ୍ଞାନ ହେଉଛି ଗୁହ୍ୟ ଜ୍ଞାନ, ଏ ବ୍ରହ୍ମ ସମ୍ବନ୍ଧୀୟ ଜ୍ଞାନ, ଆମ ନିଜ ସମ୍ବନ୍ଧୀୟ ଜ୍ଞାନ, ଇଏ ହେଉଛି ଗୁହ୍ୟ ଜ୍ଞାନ। ଆମେ ଅଧିକାଂଶ ଶତକଡ଼ା ଅନେଶ୍ୱତ ଭାଗ ଲୋକ ଜାଣନ୍ତି ନାହିଁ ସେମାନେ କିଏ। ତେଣୁ ଏଇଟା ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି ସେ କଥା, ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିତ୍ ଯତତି ସିଦ୍ଧୟେ ଯଥତାମପି ସିଦ୍ଧାନାମ କଶ୍ଚିନ୍ ମାଂ ବ୍ୟତି ତତ୍ତ୍ୱତଃ। ଆମେ ଯେଉଁ ଗୋଟେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛେ, ଏ ମନୁଷ୍ୟ ଜନ୍ମ ଅନେକ ଜନ୍ମ ପାର ହେଲା ପରେ ଆମେ ଏଇ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛେ, 80 ଲକ୍ଷ ଜନ୍ମ ପରେ ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛେ। ତେଣୁ ଏ ମନୁଷ୍ୟ ଜନ୍ମ ବହୁତ ଆମେ ଗୋଟେ ସୁଯୋଗ ଆମକୁ ମିଳିଛି, ସୁଯୋଗ ମିଳିଛି, କିନ୍ତୁ ଲୋକମାନେ ଜାଣନ୍ତି ନାହିଁ ଯେ ସେମାନେ କେତେ ତାଙ୍କୁ ଗୋଟେ କେତେ ସୁଯୋଗ ଦିଆଯାଇଛି, ଅପୂର୍ବ ସୁଯୋଗ ଦିଆଯାଇଛି। ଏହି ମନୁଷ୍ୟ ଜନ୍ମରେ ଆମେ ସିଦ୍ଧି ଲାଭ କରିଯିବା, କିନ୍ତୁ ମନୁଷ୍ୟ ଜନ୍ମ ଯଦି ଠିକ୍ ଭାବରେ ଆମେ ବ୍ୟବହାର ନ କରିବା ତାହେଲେ ପୁଣି ଯେଉଁ ନିଚ ସ୍ତରରୁ ଆସିଥିଲେ ପୁଣି ନିଚ ସ୍ତରକୁ ଚାଲିଯିବା, ଅଧ ଗଛନ୍ତି ତାମସା ଯେଉଁ କୁହାଯାଇଛି, ପୁଣି ପଶୁପକ୍ଷୀ ଜନ୍ମ ପ୍ରାପ୍ତ ହୋଇଯିବା। ତେଣୁ ଇଏ ଆମ ପାଇଁ ଗୋଟେ ସୁଯୋଗ ମିଳିଛି ମନୁଷ୍ୟ ଜନ୍ମରେ, କିନ୍ତୁ ଶତକଡ଼ା 99 ଭାଗ ଲୋକ ଏ ସୁଯୋଗକୁ ଗ୍ରହଣ କରନ୍ତି ନାହିଁ। ସେଥିପାଇଁ ସପ୍ତମ ଅଧ୍ୟାୟ ତୃତୀୟ ଶ୍ଳୋକରେ ଭଗବାନ ଏକଥା କହିଲେ, ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିତ୍ ଯତତି ସିଦ୍ଧାଏ। ଆପଣଙ୍କର ଏଠି ସତ୍ସଙ୍ଗ ହେଉଛି, କେତେ ସବୁ ପ୍ରକାର ବ୍ୟବସ୍ଥା ହେଇଛି, ପ୍ରସାଦର ବ୍ୟବସ୍ଥା କରାଯାଇଛି, ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି, ଛୁଟି ଦିନରେ ସନ୍ଧ୍ୟାବେଳେ ଫିଲ୍ମ ଦେଖିବା କଥା, ଫିଲ୍ମ ଦେଖିବା ଯାଇଥାନ୍ତେ, ଫିଲ୍ମ ନ ଦେଖି ବର୍ତ୍ତମାନ ସୁଯୋଗ ଦିଆଯାଇଛି ଭଗବାନ କଥା ଶୁଣିବା ପାଇଁ, ତାଙ୍କ ମନୁଷ୍ୟ ଜନ୍ମକୁ ସାର୍ଥକ କରିବା ପାଇଁ, କିନ୍ତୁ ତଥାପି ଲୋକମାନେ ଗ୍ରହଣ କରୁନାହାନ୍ତି। ତେଣୁ ଇଏ ହେଉଛି କଳିଯୁଗରେ, ଇଏ ହେଉଛି ଅବସ୍ଥା ହେଉଛି ଏଇଭଳି ଭାବରେ କଳିଯୁଗରେ ଏସବୁ ଅବସ୍ଥା ଆସିବ। ପ୍ରାୟଣ ଅଳ୍ପାୟୁଷ ସଭ୍ୟ, କଳିଯୁଗର ଲୋକମାନଙ୍କର ଆୟୁଷ ବହୁତ କମ୍, ଏବଂ ପ୍ରାୟଣ ଅଳ୍ପାୟୁଷ କଳାବସ୍ମିନ ଯୁଗେ ଜନା ମନ୍ଦାହା, ସେମାନେ ହେଉଛନ୍ତି ବହୁତ ଆଳସ୍ୟ ପରାୟଣ। ଏ ଗୋଟେ ସତ୍ସଙ୍ଗର ବ୍ୟବସ୍ଥା କରାଯାଇଛି, କିନ୍ତୁ ଖୁବ୍ କ୍ୱଚିତ ଲୋକ ଆସୁଛନ୍ତି, ଖୁବ୍ କ୍ୱଚିତ ଲୋକ, କାରଣ ଲୋକମାନେ ଆଳସ୍ୟ ପରାୟଣ, ପରମାର୍ଥିକ ଦିଗରେ ବହୁତ ଆଳସ୍ୟ ପରାୟଣ। କିନ୍ତୁ ଯଦି ମେଲୋଡ଼ି ହେଇଥାନ୍ତା ବହୁତ ଲୋକ ଆସିଥାନ୍ତେ, ତେଣୁ ସେଥିରେ ବହୁତ ସେମାନେ ବହୁତ ଆକ୍ଟିଭ, କିନ୍ତୁ ପରମାର୍ଥିକ ମାର୍ଗରେ ବହୁତ ଆଳସ୍ୟ ପରାୟଣ। ଏ କଳିଯୁଗର ଅବସ୍ଥା ହେଉଛି ଏଇଭଳି ଭାବରେ ମନ୍ଦା, ଏବଂ ସେମାନେ ମଧ୍ୟ ସୁମନ୍ଦ ମତୟୁ, ତାଙ୍କର ବୁଦ୍ଧି ମଧ୍ୟ ଏତେ ଉନ୍ନତ ନୁହଁ। ତେଣୁ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛି ମାନେ ତାର ବୁଦ୍ଧିକୁ ବ୍ୟବହାର କରିବା କଥା, ସେ ବୁଦ୍ଧିକି ଯେଉଁମାନେ ଯେମିତି ଆମର କୁହାଯାଇଛି ଚୈତନ୍ୟ ଚରିତ୍ରାମୃତରେ କୁହାଯାଇଛି ଯେ ଆମର ଜଣେ ବହୁତ ବିଦ୍ୱାନ ପଣ୍ଡିତ ଥିଲେ ସନାତନ ଗୋସ୍ୱାମୀ, ସେ ହେଉଛନ୍ତି ଭଗବାନଙ୍କ ଜଣେ ଅବତାର, ଜ୍ଞାନ ଶକ୍ତିର ଅବତାର, ସନକ ସନାତନ ସନାତନ ସନତ କୁମାର, ବ୍ରହ୍ମାଙ୍କ ଚାରି ପୁତ୍ର। ସିଏ ଆସିଲେ ସନାତନ ଗୋସ୍ୱାମୀ ରୂପରେ ଆସିଲେ, ଏବଂ ସିଏ ଏତେ ବିଦ୍ୱାନ ବ୍ୟକ୍ତି, କିନ୍ତୁ ଯେତେବେଳେ ମହାପ୍ରଭୁଙ୍କ ସହିତ ଦେଖା ହେଲେ ସେ ତାଙ୍କୁ ପଚାରିଲେ, ତାଙ୍କୁ ପ୍ରଣାମ କରି ତାଙ୍କୁ କହିଲେ, ପ୍ରଭୁ କିଏ ଆମି, ମୁଁ କିଏ, ତାଙ୍କ ପ୍ରଥମ ପ୍ରଶ୍ନ ହେଲା ସେଇଟା, କିଏ ଆମି କେନେ ଆମାଏ ଯାରେ ତାପତ୍ରୟ, ମୁଁ କିଏ, ମୋତେ କାହିଁକି ଏ ତ୍ରିତାପ, ବିଭିନ୍ନ ପ୍ରକାର ଯେଉଁ ଦୁଃଖ କଷ୍ଟ ଆମେ ରହିଛି ଭୌତିକ ଜଗତରେ, କାହିଁକି ଏ ତ୍ରିତାପ ଆମେ ପ୍ରାପ୍ତ ହେଉଛୁ, ଏ ବୁଦ୍ଧିର ପ୍ରକୃତ ବ୍ୟବହାର ହେଉଛି ଏଇଟା, ଆମେ ଗୋଟେ ଉନ୍ନତ ସ୍ଥିତି ଦିଆଯାଇଛି, ଗୋଟେ ଉନ୍ନତ ବୁଦ୍ଧି ଦିଆଯାଇଛି, ପଶୁପକ୍ଷୀମାନଙ୍କଠାରୁ ଉନ୍ନତ ବୁଦ୍ଧି ଆମେ ପ୍ରାପ୍ତ ହେଇଛେ। ତେଣୁ ଏ ବୁଦ୍ଧିରେ ଏଇ ତତ୍ତ୍ୱ ଜିଜ୍ଞାସା କରିବା କଥା। ମନୁଷ୍ୟ ଜୀବନର ଉଦ୍ଦେଶ୍ୟ ହେଉଛି ତତ୍ତ୍ୱ ଜିଜ୍ଞାସା। ସେଥିପାଇଁ ବେଦାନ୍ତ ସୂତ୍ରର ପ୍ରଥମ ସୂତ୍ର ହେଉଛି ଅଥାତ ବ୍ରହ୍ମ ଜିଜ୍ଞାସା। କିନ୍ତୁ ଖୁବ୍ କ୍ୱଚିତ ଲୋକ ସେଇ ବ୍ରହ୍ମ ଜିଜ୍ଞାସା କରୁଛନ୍ତି। ତେଣୁ ଯେଉଁମାନେ ଏଇ ବ୍ରହ୍ମ ଜିଜ୍ଞାସା କରୁଛନ୍ତି ସେମାନେ ଏ ଜ୍ଞାନ ମାଧ୍ୟମରେ ଯଦି ଅଗ୍ରସର ହେଲେ ତାହେଲେ ସେଇ ବ୍ରହ୍ମ ବସ୍ତୁକୁ ସେମାନେ ଜାଣିପାରନ୍ତି। ବହୁତ ତାଙ୍କୁ କଷ୍ଟ ସ୍ୱୀକାର କରିବାକୁ ପଡ଼େ। ତାର ଉର୍ଦ୍ଧ୍ୱରେ ଏ ହେଉଛି ଗୁହ୍ୟ ଜ୍ଞାନ ଭଗବତ ଗୀତାରେ ଭଗବାନ ଦେଇଛନ୍ତି। ବ୍ରହ୍ମ ସମ୍ବନ୍ଧ ଜ୍ଞାନ ହେଉଛି ଗୁହ୍ୟ ଜ୍ଞାନ, ଏ ଭୌତିକ ଜଗତର ଉର୍ଦ୍ଧ୍ୱ ଏ ଜ୍ଞାନ। ବୈଜ୍ଞାନିକମାନେ ମଧ୍ୟ ଜାଣିନାହାନ୍ତି ଏ ଜ୍ଞାନକୁ, ଗୁହ୍ୟ ଜ୍ଞାନକୁ ଜାଣିନାହାନ୍ତି। ଆହାର ଉପରେ ଆଉ ଗୋଟିଏ ଜ୍ଞାନ ଭଗବାନ ଦେଇଛନ୍ତି ଭଗବତ ଗୀତାରେ, ସେ ହେଉଛି ଗୁହ୍ୟତର ଜ୍ଞାନ। ଗୁହ୍ୟତର ଜ୍ଞାନ ହେଉଛି ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ। ବ୍ରହ୍ମେତି ପରମାତ୍ମା ଇତି ଭଗବାନ ଇତି ଶବ୍ଦତେ, ଭଗବାନ ପରମାତ୍ମା ରୂପରେ ସବୁଠାରେ ବିଦ୍ୟମାନ ଅଛନ୍ତି। ଏହି ପରମାତ୍ମା ତତ୍ତ୍ୱକୁ ଜାଣିବା ପାଇଁ ତା'ର ଉପାୟ ହେଉଛି ଜଣେ ଅଷ୍ଟାଙ୍ଗ ଯୋଗ, ଅଷ୍ଟାଙ୍ଗ ଯୋଗ ଆଚରଣ କଲେ ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ ସେ ପ୍ରାପ୍ତ ହୋଇପାରିବେ। ଯେଉଁ ପାତଞ୍ଜଳିକର ଯେଉଁ ଅଷ୍ଟାଙ୍ଗ ଯୋଗ ରହିଛି, ଯମ ନିୟମ ପ୍ରାଣାୟାମ ଇତ୍ୟାଦି ଆପଣମାନେ ଦେଖୁଥିବେ, ରାମଜୀ ବାବାଙ୍କର ସବୁ ରହିଛି, ଯୋଗ କରୁଛନ୍ତି। ଇଏ ପାତଞ୍ଜଳିକର କିଛି ପରିମାଣରେ ସେ ଯୋଗ କରୁଛନ୍ତି, କିନ୍ତୁ ପାତଞ୍ଜଳିକର ଯୋଗ ଅଲଗା ରହିଛି। ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ସେ ଧ୍ୟାନ ବିଷୟରେ କୁହାଯାଇଛି, କେମିତି ଯୋଗ କରାଯିବ ଧ୍ୟାନ ବିଷୟରେ କୁହାଯାଇଛି ଷଷ୍ଠ ଅଧ୍ୟାୟରେ ଭଗବତ ଗୀତାରେ ଧ୍ୟାନ ଯୋଗ। ଯେଉଁ ଶୁଣି ଯେଉଁ କଥା ଶୁଣି ଅର୍ଜୁନ କହିଲେ, ପ୍ରଭୁ ଏ ଯେଉଁ କହିଲେ ଆପଣ ଧ୍ୟାନ ଯୋଗ ବିଷୟରେ, ଏଇଟା ବହୁତ କଷ୍ଟ। ଚଞ୍ଚଳ ହିଁ ମନ କୃଷ୍ଣ ପ୍ରମାଦି ବଳବ ଦୃଢ଼ ତସ୍ୟାଂ ନିଘ୍ରଂ ମନି ବାୟୁରିବ ସୁଦୁଷ୍କରମ୍। ଯେଉଁ ଧ୍ୟାନ ଯୋଗ ବିଷୟରେ ଭଗବାନ କହିଲେ ତାକୁ ଶୁଣି ଅର୍ଜୁନ କହିଲେ, ପ୍ରଭୁ ଏଇଟା ଅସମ୍ଭବ, କରିହେବ ନାହିଁ, ଏଇଭଳି ଭାବରେ କହିଥିଲେ ଅର୍ଜୁନ ଭଗବାନଙ୍କୁ 5000 ବର୍ଷ ତଳେ। ବର୍ତ୍ତମାନର କଥା କ'ଣ କହିବା ଆଉ। ଯାହା ବି ହେଉ, ଏ ଧ୍ୟାନ ଯୋଗ ମାଧ୍ୟମରେ ଜଣେ ଯଦି ଅଗ୍ରସର ହେବ ତାହେଲେ ଭଗବାନଙ୍କର ଏ ପରମାତ୍ମା ଅନୁଭୂତି ସେ ପ୍ରାପ୍ତ ହେବ। ଇଏ ହେଉଛି ଗୁହ୍ୟତର ଜ୍ଞାନ, ଏବଂ ସବୁଠାରୁ ଗୁହ୍ୟତମ ଜ୍ଞାନ ସେ ହେଉଛି ଭଗବତ ସମ୍ବନ୍ଧୀୟ ଜ୍ଞାନ। ଭଗବତ ଭଗବାନ ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ ଆମେ ପ୍ରାପ୍ତ ହେବା ପାଇଁ ଏହି ଭକ୍ତି ମାଧ୍ୟମରେ ପ୍ରାପ୍ତ ହେବା, ଅନ୍ୟ କୌଣସି ଉପାୟରେ ପ୍ରାପ୍ତ ହୋଇପାରିବ ନାହିଁ। ଏବଂ ଭକ୍ତି ମାଧ୍ୟମରେ ଯେତେବେଳେ ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ ଆମେ ପ୍ରାପ୍ତ ହୋଇଯାଉଛେ, ସେତେବେଳେ ଗୁହ୍ୟତର ଗୁହ୍ୟ ସବୁ ଜ୍ଞାନ ଆମେ ପ୍ରାପ୍ତ ହୋଇଯାଉଛେ। ଯେ ଭଗବାନଙ୍କୁ ଜାଣିବେ, ସେ ପରମାତ୍ମାଙ୍କୁ ଜାଣିବେ, ଏବଂ ବ୍ରହ୍ମକୁ ମଧ୍ୟ ଜାଣିବେ। ଭକ୍ତି ମାଧ୍ୟମରେ ପୂର୍ଣ୍ଣ ଭାବରେ ଭଗବାନଙ୍କ ଅନୁଭୂତି ଜଣେ ପ୍ରାପ୍ତ ହେବେ। ଇଏ ହେଉଛି ସବୁଠାରୁ ଗୁହ୍ୟତମ ଜ୍ଞାନ ଭଗବତ ଗୀତାରେ ଭଗବାନ କହିଛନ୍ତି, ସବୁଠାରୁ ଗୁହ୍ୟତମ ଜ୍ଞାନ। ତେଣୁ ଏ ଗୁହ୍ୟତମ ଜ୍ଞାନ ଭଗବତ ଗୀତା 9 ଅଧ୍ୟାୟରେ ଭଗବାନ ଦେଲେ, ଇଦଂ ତୁ ତେ ଗୁହ୍ୟତମ ପ୍ରବକ୍ଷାମ୍ୟ ଅନୁସୂଏବେ ଜ୍ଞାନ ବିଜ୍ଞାନ ସହିତ ଯଜ୍ଞାନ୍ତ ମୁଖ୍ୟ ସେ ଅସୁଭାତ। ଏ ଗୁହ୍ୟତମ ଜ୍ଞାନ ଜଣେ ଜଣେ ଯଦି ପ୍ରାପ୍ତ ହୋଇଯିବ ତାହେଲେ ସେ ଏ ଭୌତିକ ଜଗତରୁ ମୁକ୍ତ ହୋଇଯିବ। ଅସୁଭାତ ଭୌତିକ ଜଗତରେ ଯେଉଁ ଜନ୍ମ ମୃତ୍ୟୁ ଜରା ବ୍ୟାଧି ବିଭିନ୍ନ ପ୍ରକାର ଦୁଃଖ ରହିଛି, ଏଥିରୁ ମୁକ୍ତ ହୋଇଯିବ ସେ ଅସୁଭାତ। ତେଣୁ ଏ 9 ଅଧ୍ୟାୟରେ ବିଭିନ୍ନ ପ୍ରକାର ଜ୍ଞାନ ପ୍ରଦାନ କରି ଅନ୍ତିମରେ କହିଲେ, ସେଇଟା ସବୁଠାରୁ ଗୁହ୍ୟତମ ଜ୍ଞାନ ହେଉଛି ଏଇ 4ଟି ଜିନିଷ, ମନ୍ମନା ଭବ ମଦ୍ ଭକ୍ତୋ ମଦ୍ ଜାଜି ମାଂ ନମସ୍କୁରୁ ମାମେ ବ୍ୟସ୍ୟସି ଯୁକ୍ତବ୍ୟମ ଆତ୍ମାନ ମତ୍ପରାୟଣ। ଏଇ 4ଟି ଜିନିଷ ଯଦି ଆମେ କରିଯିବା ତାହେଲେ ଆମେ ଭଗବାନ ପାଖକୁ ଚାଲିଯିବା, ଭଗବାନ ଜାଣିଯିବା, ଇଏ ହେଉଛି ଭକ୍ତି। କ'ଣ ନା ମନରେ ମୋତେ ଚିନ୍ତା କର, ଆମେ ଆଜି ପଚାରିବା ନିଜକୁ, ଆଜି ମନରେ ଆମେ ଭଗବାନ ବିଷୟରେ କେତେ ଚିନ୍ତା କରିଛେ, କେତେ ସମୟ ଚିନ୍ତା କରିଛେ। ମନଟା ଭଗବାନ ପାଖକୁ ଆସିବ ନାହିଁ, ଏମିତିକି ଭକ୍ତମାନେ ଯେତେବେଳେ ଭଗବାନଙ୍କ ନାମ ନେଉଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ, ଭଗବାନ ନାମ ନେଲେ ମଧ୍ୟ ଭଗବାନ ମନ ଚାଲିଯାଉଛି, ଭଗବାନ ଠାରୁ ଦୂରେଇ ଯାଉଛି, ଅନ୍ୟ କଥା ଚିନ୍ତା ହେଉଛି। ମନରେ ଭଗବାନ ଚିନ୍ତା କରିବା ଏତେ ସହଜ କଥା ନୁହଁ, ସେଥିପାଇଁ ଅର୍ଜୁନ କହିଲେ ମନଟାକୁ କଣ୍ଟ୍ରୋଲ କରିବା ବହୁତ କଷ୍ଟ, କିନ୍ତୁ ଭଗବାନ କହିଲେ କରିହେବ, ଅଭ୍ୟାସ କରିବାକୁ ପଡ଼ିବ। ତେଣୁ ମନଟା ଆମର ଭଗବାନ ପାଖରେ ଲାଗୁନାହିଁ, ବହୁତ ବହୁତ ଚିନ୍ତା କରୁଛେ। ଆଜି ଆମେ ଚିନ୍ତା କରିବା, ଆଜି ଆମେ ସକାଳଠୁ ଆରମ୍ଭ କରି ଏପର୍ଯ୍ୟନ୍ତ ଆମେ ମନରେ କେତେ ସମୟ ଭାବିଥିଲେ ଭଗବାନ ବିଷୟରେ, କେତେ ସମୟ ଭାବିଥିଲେ। ମନଟା ଏଭଳି ସେ ଭଗବାନ ପାଖରେ ଲାଗିବ ନାହିଁ, କିନ୍ତୁ ମନଟାକୁ, ଏଇ ମନଟା ଆମର ବନ୍ଧୁ, ଏଇ ମନଟା ମଧ୍ୟ ଆମର ଶତ୍ରୁ। ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ଭଗବାନ କହିଲେ, ବନ୍ଧୁରାତ୍ମା ଆତ୍ମନସ୍ତସ୍ୟ ଜୈନାତ୍ମୈବ ଆତ୍ମନା ଜିତ ଅନାତ୍ମନସ୍ତୁ ଶତ୍ରୁତେ ବର୍ତ୍ତିତା ଆତ୍ମୈବ ଶତ୍ରୁବତ୍। ମନଟା ଆମର ବନ୍ଧୁ, ମନଟା ମଧ୍ୟ ଆମର ଶତ୍ରୁ। ଯଦି ମନର ଅଧୀନ ଆମେ ହୋଇଗଲେ ତା'ହେଲେ ସେ ଆମର ଶତ୍ରୁ, ସେ ଆମ ନର୍କକୁ ନେଇଯିବ। କିନ୍ତୁ ଯଦି ମନକୁ ଆମେ ନିଜ ଅଧୀନରେ ରଖିଦେଲେ ତାହେଲେ ମନଟା ଆମର ଭଗବାନ ପାଦପଦ୍ମକୁ ନେଇଯିବ। ମନଟା ବହୁତ ଗୁରୁତ୍ୱପୂର୍ଣ୍ଣ, ଭାଗବତମରେ ମଧ୍ୟ ବର୍ଣ୍ଣନା କରାଯିବ ସେ କଥା। ମନଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଏଇ ମନ ହେଉଛି ଇନ୍ଦ୍ରିୟାଣାଂ ମନଃଶ୍ଚାସ୍ମି, ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ କହିଲେ ମନ ହେଉଛି ଗୋଟେ ଭଗବାନଙ୍କ ବିଭୂତି। ଏ ସତ୍ୱଗୁଣରେ ଆସୁଛି ଏ ମନଟି। ତେଣୁ ଏଇ ମନଟାକୁ ଯଦି ଆମେ ଭଗବାନଙ୍କ ପାଦପଦ୍ମରେ ଲଗେଇବା ତାହେଲେ ଏଇ ମନଟା ଆମର ବନ୍ଧୁ ହୋଇଯିବ, ଇଏ ଆମକୁ ଭଗବାନ ପାଖକୁ ନେଇଯିବ। ତେଣୁ ଆମକୁ ଏଇଟା ପ୍ରାକ୍ଟିସ୍ କରିବାକୁ ପଡ଼ିବ, ମନକୁ ଭଗବାନ ପାଖରେ ଲଗେଇବା ପାଇଁ ପ୍ରାକ୍ଟିସ୍ କରିବାକୁ ପଡ଼ିବ। ସେଥିପାଇଁ ଇଏ ଭଗବାନଙ୍କ ନାମ ଆମେ ନେଉଛେ, ଜପ କରୁଛେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ମନଟା ଭଗବାନ ପାଖରେ ଲାଗୁନାହିଁ, ସେଥିପାଇଁ ଭଗବାନଙ୍କ ନାମ ଆମେ ନେଉଛେ। ଏ ପ୍ରାକ୍ଟିସ୍ ହେଉଛି, ଅଭ୍ୟାସ ହେଉଛି। ଆସ୍ତେ ଆସ୍ତେ ସବୁ ଭଗବାନଙ୍କ ବିଷୟରେ ଆମେ ଚିନ୍ତା କରିବା ମନ ମାଧ୍ୟମରେ। ତେଣୁ ଏହିଭଳି ଭାବରେ ମନ୍ମନା ଭବ, ମନରେ ମୋତେ ଚିନ୍ତା କର, ଏ ସବୁଠାରୁ ବୃହତ୍ତମ ଜ୍ଞାନ ଭଗବାନ ଦେଉଛନ୍ତି। ଏଇ ଚାରୋଟି ଜିନିଷ ମନ୍ମନା ଭବ, ତେଣୁ ମନକୁ ଆମେ କେମିତି ଭଗବାନ ପାଦପଦ୍ମରେ ଲଗେଇ ପାରିବା, ସେଥିପାଇଁ ଆମେ ଭକ୍ତି କରିବାକୁ ପଡ଼ିବ। ମଦ୍ ଭକ୍ତ, ଭଗବାନଙ୍କୁ ଆମେ ଭକ୍ତ ହେବାକୁ ପଡ଼ିବ। ଭଗବାନ ଭକ୍ତ ହେବାକୁ ହେଲେ ଆମେ ଏଇ ଶ୍ରବଣରୁ ଆରମ୍ଭ ହେବ। ଏ ଭକ୍ତିର 9ଟି ଅଙ୍ଗ ରହିଛି। ପ୍ରଥମେ ହେଉଛି ଶ୍ରବଣ, ଆମେ ଭଗବାନ ବିଷୟ ଶ୍ରବଣ କରିବା। ଭଗବାନ ବିଷୟ ଶ୍ରବଣ କରିବା ପାଇଁ ଅନେକ ଗ୍ରନ୍ଥ ରହିଛନ୍ତି। ଏ ଭଗବତ ଗୀତା, ଖାଲି ଯଦି ଆମେ ଭଗବତ ଗୀତା ବିଷୟରେ ଶ୍ରବଣ କରିବା ତାହେଲେ ଆମେ ଭଗବାନ ଭକ୍ତ ହୋଇଯିବା। ଭଗବତ ଗୀତାର ଅନ୍ତିମ ଭଗବାନ କହିବେ ସେ କଥା, ଯେଉଁମାନେ ଅନ୍ୟ ବି ଏବଂ ମଜାନ୍ତ ସୂତ୍ର ଅନ୍ୟ ବି ଉପାସ ଦେ ତେ ବି ଚାନ୍ତି ତରନ୍ତି ଏବଂ ମୃତ୍ୟୁ ଶ୍ରୁତି ପରାୟଣ, ସେମାନେ ମୃତ୍ୟୁକୁ ଜୟ କରିଯିବେ। ଯେଉଁମାନେ ଏ ଭଗବତ ଗୀତାର ଜ୍ଞାନ ପ୍ରାପ୍ତ ହୋଇନାହାନ୍ତି, ଜାଣିନାହାନ୍ତି, କିନ୍ତୁ ଅନ୍ୟମାନଙ୍କଠାରୁ ଶୁଣିବେ, ସେଟା ଖାଲି ଶୁଣିବେ ସେମାନେ। ଅନ୍ୟେତୁ ଏବଂ ଅଜାନତ, ଭଗବାନ ବିଷୟରେ ଜାଣିନାହାନ୍ତି ସେମାନେ କିଛି, ଶ୍ରୁତ୍ୱା ଅନ୍ୟ ବି ଉପାସ ଦେ, ଅନ୍ୟଙ୍କଠାରୁ ଶୁଣିକିରି, ଅନ୍ୟମାନଙ୍କଠାରୁ ଶୁଣିକିରି ଏଇ ଭଗବାନ ବିଷୟରେ ସେ ଭଗବାନଙ୍କୁ ଉପାସନା କରୁଛନ୍ତି। ତାହେଲେ ତେ ପି ଚାହାନ୍ତି ତରନ୍ତି ଏବ, ସେମାନେ ମଧ୍ୟ ତେ ଅପି, ସେମାନେ ମଧ୍ୟ ଅତି ତରନ୍ତି ବା ପାର ହୋଇଯିବେ, ମୃତ୍ୟୁକୁ ପାର ହୋଇଯିବେ, ମୃତ୍ୟୁକୁ ଜୟ କରିଯିବେ। ଶ୍ରୁତି ପରାୟଣ, ଖାଲି ଶୁଣିବାର ଅଛି, ଶୁଣିବାଟା ଏତେ ଗୁରୁତ୍ୱପୂର୍ଣ୍ଣ ରହିଛି ଶ୍ରବଣ। ତେଣୁ ଏ ଭକ୍ତି, ଜଣେ ଯେତେବେଳେ ଭକ୍ତି ଭଗବାନଙ୍କ ବିଷୟରେ ଶ୍ରବଣ କରିବେ, ତା ପର ଷ୍ଟେଜ୍ ହେଉଛି କୀର୍ତ୍ତନ କରିବେ। ପ୍ରଥମେ ଯଦି ଶ୍ରବଣ କରିଥିବେ ତାପରେ ସେ କଥା, ସେ ଭଗବାନ କଥା କୀର୍ତ୍ତନ କରିବେ। ଏବଂ ଯଦି ଶ୍ରବଣ କୀର୍ତ୍ତନର ସୁଯୋଗ ନାହିଁ ତେବେ ସ୍ମରଣ କରିବେ ଭଗବାନ ବିଷୟରେ। ଭକ୍ତିର ଯେଉଁ 9ଟି ଅଙ୍ଗ ରହିଛି ତା ଦେହରୁ ଏଇ 3ଟି ହେଉଛି ମୁଖ୍ୟ, ଆଉ 6ଟି ଅଙ୍ଗ ରହିଛି। କ'ଣ ଏଇଟା ପ୍ରହ୍ଲାଦ ମହାରାଜ ତାଙ୍କର ପିତା ହିରଣ୍ୟକଶିପୁଙ୍କୁ ସପ୍ତମ ସ୍କନ୍ଧ 5ମ ଅଧ୍ୟାୟରେ କହିଛନ୍ତି, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ଅର୍ଚ୍ଚନ ବନ୍ଦନ ଦାସ୍ୟ। ଅର୍ଚ୍ଚନ କରିବା, ମନ୍ଦିରରେ ଯେଉଁ ପୂଜା ହେଉଛି ଏଇଟା ଅର୍ଚ୍ଚନା। ଆମେ ଯେଉଁ ବିଭିନ୍ନ ପ୍ରକାର ବନ୍ଦନା ଗାଉଛେ, ଗୀତ ଗାନ କରୁଛେ, ଭଜନ ଗାନ କରୁଛେ, ହେଉଛି ବନ୍ଦନା। ଏବଂ ଭଗବାନଙ୍କ ଯେଉଁ ସେବା, ଏଇଟା ହେଉଛି ଦାସ୍ୟ। ବିଭିନ୍ନ ପ୍ରକାର ସେବା ଯେଉଁ କରୁଛେ ଆମେ, ଦାସ୍ୟ। ଆଉ କେତେଜଣ ମଧ୍ୟ ଭଗବାନ ସହିତ ସଖ୍ୟ ସମ୍ବନ୍ଧ ରହିଛି, ସେ ସଖ୍ୟ ସମ୍ବନ୍ଧରେ ଭଗବାନଙ୍କ ସହିତ ସମ୍ବନ୍ଧିତ ହୋଇ ରହିଛନ୍ତି। ଏବଂ କେତେଜଣ ସବୁକିଛି ସମର୍ପଣ କରିଦେଉଛନ୍ତି ଭଗବାନଙ୍କୁ, ହେଉଛି ଆତ୍ମନିବେଦନ। ଯେମିତି ବଳି ମହାରାଜ ସବୁକିଛି ସମର୍ପଣ କରିଦେଇଥିଲେ ଭଗବାନ ପାଖରେ, ଆତ୍ମନିବେଦନ। ତେଣୁ ଏହିଭଳି ଭାବରେ ଭକ୍ତିର ଯେଉଁ 9 ଅଙ୍ଗ ରହିଛି, ଏ ଭକ୍ତି ମାଧ୍ୟମରେ ଆମେ ଭଗବାନ ଜାଣିପାରିବା। ମଦ୍ଭକ୍ତ ଜଣେ ଯଦି ଭଗବାନ ଭକ୍ତ ହେବ, ତାହେଲେ ସେ ଭଗବାନଙ୍କ ପୂଜା କରିବେ ମଜାଜି। ତେଣୁ ଭଗବାନଙ୍କ ଯେଉଁ ପୂଜା ହେବ, ଇଏ ଆରମ୍ଭ ହେବ ଭଗବାନ ପ୍ରଣାମ କରିବା ମାଧ୍ୟମରେ। ମାଙ୍ଗ ନମସ୍କୁରୁ ମନ୍ମନା ଭବ ମଦ୍ଭକ୍ତ ମଜାଜି, ମାଙ୍ଗ ନମସ୍କୁରୁ, ମୋତେ ପ୍ରଣାମ କର। ତେଣୁ ଏଇ ପ୍ରଣାମଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ, ଭଗବାନ ପ୍ରଣାମଟା କରିବାଟା ବହୁତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଇଏ ହେଉଛି ସବୁଠାରୁ ଗୃହ୍ୟତମ ଜ୍ଞାନ। ଭଗବତ ଗୀତା 9 ଅଧ୍ୟାୟର ଅନ୍ତିମରେ ଦେଲେ ଭଗବାନ, ସେଇଟା 34 ଶ୍ଲୋକରେ ଦେଲେ। ତେଣୁ ତାପରେ ପୁଣି ବିଭିନ୍ନ ପ୍ରକାର 10 ଅଧ୍ୟାୟରେ ଭଗବାନ ବିଭୂତି ଯୋଗ ବିଷୟରେ ବର୍ଣ୍ଣନା କରାଗଲା। 11 ଅଧ୍ୟାୟରେ ଯାହା ଭଗବାନ ବିଭୂତି ବିଷୟରେ କହିଥିଲେ, ଭଗବାନ ନିଜେ ଦେଖାଇଦେଲେ ବିଶ୍ୱରୂପ ଯୋଗ, ସେ ବିଭୂତିକୁ ନିଜେ ଦର୍ଶନ କରାଇଦେଲେ ଅର୍ଜୁନଙ୍କୁ। ଖାଲି ପ୍ରାକ୍ଟିକାଲି କହିନି, ଥିଓରିଟିକାଲି କହିନାହାନ୍ତି, ପ୍ରାକ୍ଟିକାଲି ମଧ୍ୟ ଦେଖାଇଦେଲେ। ଏବଂ 12 ଅଧ୍ୟାୟ ହେଉଛି ଭକ୍ତିଯୋଗ, ଭକ୍ତିଯୋଗ ବିଷୟରେ କହିଲେ। ତେଣୁ 13-18 ଯେଉଁ ରହିଛି ଭଗବତ ଗୀତାରେ, ଇଏ ହେଉଛି ଜ୍ଞାନ, ଜ୍ଞାନ ସଟକ ଜ୍ଞାନ ବିଷୟରେ ସେ କହିଲେ। ତେଣୁ ବିଭିନ୍ନ ପ୍ରକାର ଜ୍ଞାନ ରହିଛି। 13 ଅଧ୍ୟାୟରେ ଯେଉଁ ଭଗବାନ ଜ୍ଞାନ ଦେଲେ, ପିଲାଗୋଟେ ନେଇଯାଆନ୍ତୁ, ସିଆଡ଼େ ନେଇଯାଆନ୍ତୁ, ଏ ତ ଡିଷ୍ଟର୍ବ କରୁଛି ଆଉ କ'ଣ ଆମେ କଥା କହିବା। ତେଣୁ ଏ 13 ଯେଉଁ ଜ୍ଞାନ ବିଷୟରେ ଭଗବାନ କହିଲେ, 6 ପ୍ରକାର ଜ୍ଞାନ ଦେଇଛନ୍ତି 13 ଅଧ୍ୟାୟରେ। ପ୍ରକୃତି, ପୁରୁଷ, କ୍ଷେତ୍ର, କ୍ଷେତ୍ରଜ୍ଞ, ଜ୍ଞାନ, ଜ୍ଞେୟ, ଏ 6 ପ୍ରକାର ଜ୍ଞାନ ଦେଇଛନ୍ତି ଏ 13 ଅଧ୍ୟାୟରେ, ଏଇଟା ବର୍ଣ୍ଣନା କରାଯାଇଛି। ପୁଣି 14 ଅଧ୍ୟାୟରେ ଆଉ ଟିକେ ଉନ୍ନତର ଜ୍ଞାନ ଦେଲେ, ସେ ହେଉଛି ଏଇ ତ୍ରିଗୁଣ ବିଷୟରେ ଜ୍ଞାନ ଦେଲେ। ଏ ଭୌତିକ ଜଗତରେ ଯାହା ସବୁ ଆମେ ଦେଖୁଛେ, ତ୍ରିଗୁଣର କାର୍ଯ୍ୟ ସବୁ ଚାଲିଛି, ସତ ରଜ ତମ। ଆମର ଜୀବନର ଉଦ୍ଦେଶ୍ୟ ହେଉଛି, ମନୁଷ୍ୟ ଜୀବନର ଉଦ୍ଦେଶ୍ୟ ହେଉଛି ଏ ତ୍ରିଗୁଣକୁ ଉର୍ଦ୍ଧ୍ୱକୁ ଯିବେ। ମନୁଷ୍ୟ ଜୀବନର ଏଭଳି ଭାବରେ ଆମେ ଜୀବନଯାପନ କରିବା, ଯାହାଫଳରେ କି ଏ ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ଯିବା। ଅର୍ଜୁନ ପଚାରିବେ, କେମିତି ଆମେ ଯାଇପାରିବା ତ୍ରିଗୁଣକୁ ଉର୍ଦ୍ଧ୍ୱକୁ? 14 ଅଧ୍ୟାୟରେ ଅର୍ଜୁନ ପଚାରିବେ ସେ କଥା, ପ୍ରଶ୍ନ ପଚାରିବେ। ତେଣୁ କେହି ଲିଙ୍ଗେଇ ତ୍ରିଗୁଣା ନେତାନ ଅତୀତ ପ୍ରଭୁ ପ୍ରଭୁ କିମାଚାର କଥଂ ଏତାନ ତ୍ରିଗୁଣା ନତିବର୍ତ୍ତତେ, କେମିତି ଆମେ ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ଯାଇପାରିବା? ତେଣୁ ଭଗବାନ ତା'ର ଉତ୍ତର ଦେଇଛନ୍ତି, ଏ ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ଆମେ କେମିତି ଯିବା ନା, ଭଗବାନଙ୍କର ମାଂଚ ଯୋ ଅବ୍ୟବିଚାରିଣ ଭକ୍ତି ଯୋଗେନ ସେବତେ। ଭଗବାନ ଯଦି ଆମେ ଭକ୍ତି ଯୋଗରେ ଭଗବାନଙ୍କର ପୂଜା କରିବା, ସେବା କରିବା, ତାହେଲେ ସଗୁଣାନ ସମଚିତ ଏତାନ ବ୍ରହ୍ମ ଭୂୟାୟ କଳ୍ପତେ, ସେମାନେ ଏ ତ୍ରିଗୁଣର ଉର୍ଦ୍ଧ୍ୱକୁ ଚାଲିଯିବେ, ସେମାନେ ବ୍ରହ୍ମଭୂତ ସ୍ତର ହୋଇଯିବେ। ତ୍ରିଗୁଣରେ ଯେଉଁମାନେ ରହୁଛନ୍ତି ସେମାନେ ହେଉଛନ୍ତି ଜୀବଭୂତ ସ୍ତର, ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ଯେଉଁମାନେ ଯାଉଛନ୍ତି ସେମାନେ ହେଉଛନ୍ତି ବ୍ରହ୍ମଭୂତ ସ୍ତର, ବ୍ରହ୍ମଭୂତ ବ୍ରହ୍ମ ସ୍ତର ବ୍ରହ୍ମ ଆମେ ବ୍ରହ୍ମ ଆମେ ନିଜକୁ ଉପଲବ୍ଧି କରିବା, ବ୍ରହ୍ମ ଆମେ ବ୍ରହ୍ମ ବୋଲି ଉପଲବ୍ଧି କରିବା, ନହେଲେ ଆମେ ଶରୀର ବୋଲି ଚିନ୍ତା କରିବା। ତ୍ରିଗୁଣ ଭିତରେ ଥିଲେ ଆମେ ଶରୀର ବୋଲି ଚିନ୍ତା କରିବା। ତେଣୁ ଏହି ଜ୍ଞାନ 14 ଅଧ୍ୟାୟରେ ଭଗବାନ ଦେଲେ, ଗୁଣତ୍ରୟ ବିଭାଗ ଯୋଗ। 15 ଅଧ୍ୟାୟରେ ଭଗବାନ ପୁରୁଷୋତ୍ତମ ଜ୍ଞାନ ଦେଇଛନ୍ତି, ପୁରୁଷୋତ୍ତମ ବିଭାଗ ଯୋଗ ଭଗବାନଙ୍କ ବିଷୟରେ କହିଛନ୍ତି। ଜ୍ଞାନ ଉର୍ଦ୍ଧ ମୂଳ ମଦ ଶାଖ ମତ୍ସ୍ୟତ୍ୱ ପ୍ରାହୁରବ୍ୟମ ଛନ୍ଦାସି ଯଶ ପ୍ରଣାଣି ଯସ୍ତଂ ବେଦ ସବେ ଦେବୀ। ଇଏ ହେଉଛି ପ୍ରକୃତ ଜ୍ଞାନୀ, ଯିଏ ଏ ଭୌତିକ ଜଗତକୁ ଜାଣନ୍ତି ଗୋଟେ ଓଲଟା ବୃକ୍ଷ ଭଳି। ଏ ଭୌତିକ ଜଗତକୁ ଗୋଟେ ଅସତ୍ୟ ବୃକ୍ଷ ସହିତ ତୁଳନା କରାଯାଇଛି, ଯାହାର ମୂଳ ସବୁ ଉର୍ଦ୍ଧ୍ୱକୁ ଏବଂ ଶାଖା ପ୍ରଶାଖା ଇତ୍ୟାଦି ସବୁ ତଳକୁ ରହିଛି। ଉର୍ଦ୍ଧ୍ୱ ମୂଳ ମଦ ଶାଖ ଅସତ୍ୟ ପ୍ରାହୁରବ୍ୟମ, ଇଏ ହେଉଛି ଅସତ୍ୟ ବୃକ୍ଷ ଭଳି। ଛନ୍ଦାସି ଯଶ ପ୍ରଣାଣି ଯସ୍ତଂ ଭେଦ ସବୁ, ଏଇ ତା'ର ସବୁ ଯେଉଁ ରହିଛି ପତ୍ର ଇତ୍ୟାଦି, ଏସବୁ ଛନ୍ଦ ବା ବିଭିନ୍ନ ପ୍ରକାର ଶାସ୍ତ୍ର ସବୁ ରହିଛି, ଆ ଭିତରେ ଶାସ୍ତ୍ର ଜ୍ଞାନ ସବୁ ଦିଆଯାଇଛି। ଏଇଟାକୁ ଯେଉଁମାନେ ଜାଣିବେ ସେମାନେ ହେଉଛନ୍ତି ପ୍ରକୃତ ବିଦ୍ୱାନ, ପ୍ରକୃତ ଜ୍ଞାନୀ ସେମାନେ, ସବେଦବିତ୍। ଭଗବାନ 15 ଅଧ୍ୟାୟରେ ବେଦର ସାର କହିଦେଇଛନ୍ତି। 15-15 ଭଗବାନ କହିଲେ, ମୁଁ ହେଉଛି ସମସ୍ତଙ୍କ ହୃଦୟ ରହିଛି ଏବଂ ମୋ ଠାରୁ ସମସ୍ତେ ଜ୍ଞାନ, ବିସ୍ମୃତି ଏବଂ ସ୍ମୃତି ପ୍ରାପ୍ତ ହେଉଛନ୍ତି। ତେଣୁ ମୁଁ ହେଉଛି ବେଦ ରଚନାକାରୀ ଭଗବାନ କହିଲେ ପନ୍ଦର ପନ୍ଦରରେ ଭଗବତ ଗୀତାରେ। ତେଣୁ ଅର୍ଜୁନ ମନରେ କହିନାହାନ୍ତି, ଅର୍ଜୁନ ମନରେ ଚିନ୍ତା କରୁଛନ୍ତି ପ୍ରଭୁ ଆପଣ ଟିକିଏ ମୋତେ ବେଦ ବିଷୟରେ କୁହନ୍ତୁ, ମନରେ ଚିନ୍ତା କରୁଛନ୍ତି। ଭଗବାନ କହିଦେଲେ ତିନୋଟି ଶ୍ଳୋକରେ, ଷୋହଳ ସତର ଅଠର, ଏ ତିନୋଟି ଶ୍ଳୋକରେ ଭଗବାନ ବେଦର ସାର କହିଦେଲେ। ତିନୋଟି ଶ୍ଳୋକରେ ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି ବେଦରେ, କିନ୍ତୁ ତିନୋଟି ଶ୍ଳୋକରେ ଭଗବାନ ତାକୁ ସଂକ୍ଷେପରେ ବର୍ଣ୍ଣନା କରିଦେଲେ, ଏ ଜ୍ଞାନ ପ୍ରଦାନ କରିଛନ୍ତି। ଷୋହଳ ଅଧ୍ୟାୟରେ ଭଗବାନ ଦେଲେ ଦୈବ ଜ୍ଞାନ, ଦୈବ ସମ୍ପଦ ଏବଂ ଅସୁର ସମ୍ପଦ ବିଷୟରେ ଜ୍ଞାନ ପ୍ରଦାନ କଲେ, ଦୈବାସୁର ସମ୍ପଦ ବିଭାଗ ଯୋଗ ଷୋହଳ ଅଧ୍ୟାୟରେ। ଯେଉଁ ଅସୁର ସମ୍ପଦ ଯେଉଁ ରହିଛି ଏଇଟାକୁ ଆମକୁ ନର୍କକୁ ନେଇଯିବ, କିନ୍ତୁ ଦୈବ ସମ୍ପଦ ଯଦି ଆମେ ଗ୍ରହଣ କରିବା, ଦୈବ ସମ୍ପଦକୁ ଜୀବନରେ ଆଚରଣ କରିବା ସେହିଭଳି ଭାବରେ, ତାହେଲେ ଆମେ ଦୈବ ସମ୍ପଦ ବିମୋକ୍ଷାୟ ଏ ଭୌତିକ ଜଗତରୁ ଆମକୁ ଉର୍ଦ୍ଧ୍ୱକୁ ନେଇଯିବ। ନିବନ୍ଧାୟ ସୁରିମତା, ଅସୁର ଗୁଣ ଯେଉଁ ରହିଛି ଆମକୁ ଏ ଭୌତିକ ଜଗତରେ ବନ୍ଧନ କରିବ। ଏ ଷୋହଳ ଅଧ୍ୟାୟରେ ବର୍ଣ୍ଣନା କରାଗଲା। ସତର ଅଧ୍ୟାୟରେ ଶ୍ରଦ୍ଧା ଚୟ ବିଷୟରେ ବିଭିନ୍ନ ପ୍ରକାର ଶ୍ରଦ୍ଧା ରହିଛି, ସାତ୍ୱିକ ଶ୍ରଦ୍ଧା, ରାଜସିକ ଶ୍ରଦ୍ଧା, ତାମସିକ ଶ୍ରଦ୍ଧା, ଖାଦ୍ୟ, ଏସବୁ ତିନୋଟି ଗୁଣରେ ରହିଛି। ଆହାରସ୍ତୁ ଅପି ସର୍ବିଶ ତ୍ରିବିଧା ଭବତି ପ୍ରିୟ, ଯଜ୍ଞ ତପସ୍ତଥା ଦାନ ତେଷାଂ ଭେଦ ମିମ ଶୁଣୁ। ଯଜ୍ଞ ମଧ୍ୟ ତପସ୍ୟା ଦାନ ଏସବୁ ତିନି ଗୁଣରେ ସବୁ ରହିଛି ଏ ଶ୍ରଦ୍ଧାତ ବିଭାଗ ଯୋଗ ସତର ଅଧ୍ୟାୟରେ ଭଗବାନ କହିଲେ। ତେଣୁ ଆମର ପ୍ରଭୁପାଦ ମହାରାଜ କହନ୍ତି ଯେ ସତର ଅଧ୍ୟାୟରେ ଭଗବାନ ସବୁ ଜ୍ଞାନ ଦେଇଦେଲେ, ଅଠର ଅଧ୍ୟାୟରେ ଆଉଥରେ ଯାହା ସବୁ କହିଛନ୍ତି ତାକୁ ଆଉଥରେ ପୁଣି ଆଉଥରେ ଅଧିକା କିଛି ବର୍ଣ୍ଣନା କରୁଛନ୍ତି। ଅଠର ଅଧ୍ୟାୟରେ ଯେଉଁ ଜ୍ଞାନ ରହିଛି ମୁଖ୍ୟ ସନ୍ନ୍ୟାସ ଯୋଗ, ତେଣୁ ଏ ଅଠର ଅଧ୍ୟାୟରେ ସବୁକିଛି ସାର ଜିନିଷ ସମରିବା ଆକାରରେ ଦେଇଦେଲେ, ସଂକ୍ଷେପରେ ବର୍ଣ୍ଣନା କରିଦେଲେ। ଭଗବତ ଗୀତାର ଯେଉଁ ଜ୍ଞାନ ରହିଛି 700 ଶ୍ଳୋକ ରହିଛି ଜ୍ଞାନ, କିନ୍ତୁ ତାଙ୍କୁ ଯଦି କୁହାଯିବ ଯେ ଗୀତାର ସାର କ'ଣ, ଲୋକମାନେ କହିପାରିବେ ନାହିଁ। ତେଣୁ ଭଗବାନ ନିଜେ ସେ ଗୀତାର ସାର ଦେଲେ ଅନ୍ତିମରେ। ଇତି ତେ ଜ୍ଞାନ ଆଖ୍ୟାତମ ଗୁହ୍ୟାତ ଗୁହ୍ୟତର ମୟା ବିମୃଷେତ ଦଶେଷଣ ଯଥେ ଶେଷ ତଥା କରୁ। ଭଗବାନ ଏ ଯେଉଁ ତିନି ପ୍ରକାର ଜ୍ଞାନ ଦେଇଛନ୍ତି ଭଗବତ ଗୀତାରେ, ଗୋଟେ ହେଉଛି ଗୁହ୍ୟ ଜ୍ଞାନ, ଗୋଟେ ହେଉଛି ଗୁହ୍ୟତର ଜ୍ଞାନ, ଆଉ ଗୋଟେ ହେଉଛି ଗୁହ୍ୟତମ ଜ୍ଞାନ। ତେଣୁ ସେହି ଗୁହ୍ୟତମ ଜ୍ଞାନକୁ ସେ ଆଉଥରେ କହିଲେ, ଯାହା ନବମ ଅଧ୍ୟାୟରେ କହିଥିଲେ ତାକୁ ପୁଣି ଅଠର ଅଧ୍ୟାୟରେ ଆଉଥରେ କହିଲେ ଗୁହ୍ୟତମ ଜ୍ଞାନ। ଏ ଗୀତାର ସାର ସେଇଟା ଯେଉଁ କହିଥିଲେ ସେହି ନବମ ଚଉତିରିଶ ଶ୍ଳୋକରେ, ସେଇଟାକୁ ପୁଣି ଆଉଥରେ କହିଲେ, ମନ୍ମନା ଭବ ମଦ୍ ଭକ୍ତୁ ମଦ୍ ଜାଜି ମାଙ୍ଗ ନମସ୍କୃ। ଏତିକି ଯଦି ଆମେ କରିବା, ମାମ୍ ଏବ ଏସ୍ୟସି, ମୋ ପାଖକୁ ନିଶ୍ଚିନ୍ତ ଭାବରେ ଆସିବେ। ଏବଂ ଭଗବାନ କହିଲେ ସତ୍ୟନ୍ତେ, ଇଏ ହେଉଛି ସତ୍ୟ କଥା ମୁଁ ତୁମକୁ କହିଦେଲି, ପ୍ରତି ଜାନେ ଭଗବାନ ରାଣ ପକାଇକି ପ୍ରତିଜ୍ଞା କରି କହୁଛନ୍ତି ଏଇଟା ସତ୍ୟ। ଏବଂ କାହିଁକି ନା ପ୍ରିୟ ସିମେ, ତୁମେ ମୋର ଅତ୍ୟନ୍ତ ପ୍ରିୟ, ସେଥିପାଇଁ ମୁଁ ତୁମ ପାଖରେ ପ୍ରତିଜ୍ଞା କରି କହୁଛି ଏଇ ଚାରୋଟି ଜିନିଷ ଯଦି ତୁମେ କରିବ ତାହେଲେ ମୋ ପାଖକୁ ଆସିଯିବ। ବହୁତ ସହଜ ମାର୍ଗ ଦେଇଦେଲେ, ଏଇ ଚାରୋଟି ମାଧ୍ୟମରେ ଆମେ ଭଗବାନ ପ୍ରାପ୍ତ ହୋଇଯିବା। ତେଣୁ ଭଗବାନ ଏସବୁ ଜ୍ଞାନ ଦେଇ ଅର୍ଜୁନଙ୍କୁ କହିଲେ, ଯେଉଁମାନେ ଏହି ଜ୍ଞାନକୁ ବିତରଣ କରିବେ, ଜୟ ଇଦମ୍ ପରମ ଗୁହ୍ୟଂ ମଦ୍ ଭକ୍ତିଷୁ ଅଭିଧାସତି ନ ଚ ତସ୍ମାତ୍ ମନୁଷ୍ୟସୁ କଶ୍ଚିନ୍ ମେ ପ୍ରିୟ କୃତମ। ଏଇ ଯେଉଁ ଜ୍ଞାନ, ଯେଉଁ ଗୁହ୍ୟତମ ଜ୍ଞାନ, ଯେଉଁ ଭକ୍ତିକୁ ଯିଏ ପ୍ରଚାର କରିବେ, ତାଙ୍କଠାରୁ ଆଉ କିଏ ଅଧିକ ଭଗବାନଙ୍କ ପ୍ରିୟ ନୁହନ୍ତି ବୋଲି କହିଦେଲେ। ତେଣୁ ଆଜିର ଦିବସରେ ଇଏ ହେଉଛି ଆମର ଧ୍ୟାନ କରିବା କଥା। ଏହି ଶ୍ଳୋକ ଉପରେ ଆମେ ଭଗବାନ କଥା ପ୍ରଚାର କରିବା। ତେଣୁ ପ୍ରଭୁପାଦ ମହାରାଜ ଏଇ ଭଗବାନଙ୍କ ଏଇ ଆଦେଶକୁ ପାଳନ କରି ସାରା ପୃଥିବୀରେ ଏ ଭଗବାନ କଥାକୁ ପ୍ରଚାର କରିଛନ୍ତି, ଏ ଭକ୍ତିକୁ ପ୍ରଚାର କରିଛନ୍ତି। ଆଜି ଅନେକ ଭକ୍ତ ବାହାରିଛନ୍ତି, ହଜାର ହଜାର ଭକ୍ତ ହୋଇଛନ୍ତି। ତେଣୁ ଆମେ ଶାସନରେ କାହିଁକି ଭକ୍ତ ନ ହେବା, ଯଦି ଏତେ ସାରା ପୃଥିବୀର ଲୋକ ଭକ୍ତ ହେଉଛନ୍ତି ଏଇ ଭଗବତ ଗୀତା ପଢ଼ି। ତେଣୁ ଆମେ ଆଜି ଚିନ୍ତା କରିବା ଏଇ ଭଗବତ ଗୀତା କେମିତି ଆମେ ନିଜେ ପାଠ କରିବା, ନିଜ ଜୀବନରେ ଆଚରଣ କରିବା, ଏବଂ ଆମେ ମଧ୍ୟ ବିତରଣ କରିବା ଆମ ଲେବୁଲ୍ରେ ଯେତିକି ହେବ, ଖଣ୍ଡେ ହେଉ ଦୁଇ ଖଣ୍ଡ ହେଉ, ଯେତିକି ହେଉ ନୂଆ ବର୍ଷରେ ଉପହାର ଦେବା। ସେଥିପାଇଁ ଆଶିଷ ଆମର ଭକ୍ତ ବହୁତ ପ୍ରକାର ବ୍ୟବସ୍ଥା କରିଛନ୍ତି। ଆଉ ଆସନ୍ତାକାଲି ମଧ୍ୟ ଆପଣ ଯିବେ ମନ୍ଦିର, ଆମର ମନ୍ଦିରରେ ସଣ୍ଡେ ପ୍ରୋଗ୍ରାମ୍ ରହିଛି, ସେଠି ମଧ୍ୟ ଏ ଗୀତା ଉପରେ କୁହାଯିବ। ଗୀତା ସ୍ପେଶାଲିଟି ବର୍ତ୍ତମାନ ଚାଲିଛି, ଗୀତା ସପ୍ତାହ କହିବାକୁ ଗଲେ। ଗତକାଲିଠି ଆମେ ଥିଲା ବୁର୍ଲାରେ ରାଧାକୃଷ୍ଣ ମନ୍ଦିରରେ, ଆମେ ଏଇ ଗୀତା ବିଷୟରେ କହିଥିଲୁ, ଆଜି ଏଠାରେ କହୁଛୁ, ଆସନ୍ତାକାଲି ମଧ୍ୟ କହିବୁ। ଗୀତା ସ୍ପେଶାଲ ଏଇଟା ଚାଲିଛି ବର୍ତ୍ତମାନ ଗୀତା ଗତକାଲି ଆସନ୍ତାକାଲି ଭଗବାନ କହିଥିଲେ ଗୀତାକୁ ଏକାଦଶୀ ତିଥି କାଲି ଏକାଦଶୀ ତିଥି ଏଇ ଏକାଦଶୀ ତିଥିରେ ଭଗବାନ କହିଥିଲେ ଭଗବତ ଗୀତାର ଜ୍ଞାନ ଦେଇଥିଲେ ତେଣୁ ଗୀତା ଜୟନ୍ତୀ ପାଳନ କରାଯାଉଛି ଆମେ ଯେମିତି ପିଲାମାନଙ୍କର ଜନ୍ମଦିବସ ପାଳନ କରୁଛେ ସେମିତି ଗୀତାର ଜନ୍ମଦିବସ ପାଳନ କରୁଛେ ଆମେ ତେଣୁ ଗୀତାର ଜନ୍ମଦିବସ ପାଳନ ଉପଲକ୍ଷେ ଆମେ ସ୍ପେଶାଲ କିଛି କାର୍ଯ୍ୟକ୍ରମ ଗ୍ରହଣ କରିବା ଆମ ତରଫରୁ ଆମେ ନିଜେ ଭକ୍ତ ହେବା ଅନ୍ୟମାନଙ୍କୁ ଭକ୍ତ କରାଇବା ଏ ସମ୍ଭବ ହେବ କେବଳ ଭଗବତ ଗୀତା ମାଧ୍ୟମରେ ଗୀତା ହେଉଛି ପ୍ରାଥମିକ ଜ୍ଞାନ ଇଏ ହେଉଛି ହାଇସ୍କୁଲ ଷ୍ଟଡି ତା ଉପରେ ହେଉଛି ଗ୍ରାଜୁଏସନ୍ ଷ୍ଟଡି ରହିଛି ଭାଗବତମ୍ ତା ଉପରେ ରହିଛି ଚୈତନ୍ୟ ଚରିତାମୃତ ପୋଷ୍ଟ ଗ୍ରାଜୁଏସନ୍ ଷ୍ଟଡି ଏଇଭଳି ଭାବରେ ଏ ବିଭିନ୍ନ ପ୍ରକାର ଜ୍ଞାନ ସବୁ ରହିଛି ଆମେ ଏଇ ସଂକଳ୍ପ ନେବା ଯେ ଆମେ ଅନ୍ତତଃ ପକ୍ଷେ ଖଣ୍ଡେ ଭଗବତ ଗୀତା ଗ୍ରହଣ କରିବା ଭଗବତ ଗୀତାର ଅନେକ ରହିଛି ବହି ରହିଛି ଭାଷ୍ୟ ସବୁ ରହିଛି ବହୁତ ପ୍ରକାର ବ୍ୟକ୍ତି ଭାଷ୍ୟ ଦେଇଛନ୍ତି କିନ୍ତୁ ସେ ଭାଷ୍ୟ ପଢ଼ି କେତେଜଣ ଭକ୍ତ ହୋଇଛନ୍ତି ସେଇଟା ଆମର ଦେଖିବାର ଅଛି ସେ ଭାଷ୍ୟ ପଢ଼ି କେତେଜଣ ଭକ୍ତ ହୋଇ ପ୍ରଭୁପାଦ ଯିବା ପୂର୍ବରୁ ପୃଥିବୀ ଭାରତ ବାହାରେ କେତେଜଣ ଭକ୍ତ ହୋଇଥିଲେ ଭଗବତ ଗୀତା ସେଠି ଥିଲା କିନ୍ତୁ କେତେଜଣ ଭକ୍ତ ହୋଇଥିଲେ କିନ୍ତୁ ଆଜି ପ୍ରଭୁପାଦଙ୍କର ବହି ପଢ଼ି ଭଗବତ ଗୀତା ପଢ଼ି ଭଗବତ ଗୀତା ଆଜ୍ ଇଟ୍ ଇଜ୍ ଲେଖା ହେଇଛି ଇଂରାଜୀରେ ସବୁ ଲେଖିଛନ୍ତି ଭଗବତ ଗୀତା ଆଜ୍ ଇଟ୍ ଇଜ୍ ଲେଖିଛନ୍ତି ଆମେ ତ ଓଡ଼ିଆରେ ମନନ ଇଏ କରିଛୁ ଓଡ଼ିଆରେ ଟ୍ରାନ୍ସଲେସନ୍ କରିଛୁ ଭଗବତ ଗୀତା ମୌଳିକ ରୂପରେ ମୌଳିକ ରୂପରେ କହିଲେ ଭଗବାନ ଯେଉଁ ଜ୍ଞାନ ଦେଇଥିଲେ ଅର୍ଜୁନକୁ ଅର୍ଜୁନ ଯେଉଁଭଳି ଭାବରେ ଭଗବାନଙ୍କୁ ଗ୍ରହଣ କରିଥିଲେ ଆମେ ସେହିଭଳି ଭାବରେ ଭଗବାନ ଗ୍ରହଣ କରିବା ଇଏ ହେଉଛି ମୌଳିକ ରୂପରେ ପରମ୍ପରା ଚତୁର୍ଥ ଅଧ୍ୟାୟରେ ଭଗବାନ କହିଲେ ଏବଂ ପରମ୍ପରା ପ୍ରାପ୍ତଂ ପରମ୍ପରାରେ ଏଇ ଜ୍ଞାନ ଆସୁଛି ଆମେ ସେହି ପରମ୍ପରାରେ ଆପଣଙ୍କୁ ଜ୍ଞାନ ଦେଉଛୁ ଆପଣ ସେହି ପରମ୍ପରାରେ ଜ୍ଞାନ ନିଅନ୍ତୁ ଆପଣ ମଧ୍ୟ ପରମ୍ପରା ସୃଷ୍ଟି କରିବେ ଆପଣ ମଧ୍ୟ ସେହି ଜ୍ଞାନକୁ ବିତରଣ କରିବେ ମହାପ୍ରଭୁ ଏକଥା କହିଛନ୍ତି ଭାରତ ଭୂମିତେ ମନୁଷ୍ୟ ଜନ୍ମ ହୈଲ ଯାର ଜନ୍ମ ସାର୍ଥକ କରି କର ପର ଉପକାର ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ ଆମର ଆଜ୍ଞା ଗୁରୁ ହୟା ତାର ଏଇ ଦେଶ ଏ ପରମ୍ପରାରେ ଏସବୁ ଜ୍ଞାନ ଆସୁଛି ଆମେ ଏଇ ପରମ୍ପରାରେ ଜ୍ଞାନ ଗ୍ରହଣ କରି ଆମେ ଜୀବନକୁ ସାର୍ଥକ କରିପାରିବା ଏବଂ ଖାଲି ନିଜ ଜୀବନକୁ ସାର୍ଥକ କଲେ ହେବ ନାହିଁ ଆମେ ମଧ୍ୟ ଅନ୍ୟମାନଙ୍କ ଜୀବନକୁ ସାର୍ଥକ କରିବା ପାଇଁ ଏସବୁ ବ୍ୟବସ୍ଥା କରିବା ଭଗବାନ କଥା କହିବା ଏ ଭଗବତ ଗୀତା ମାଧ୍ୟମରେ ଆମେ ପ୍ରଚାର କରିବା ଭାରତବର୍ଷର ଲୋକମାନଙ୍କ ପାଇଁ ହେଉଛି ଦାୟିତ୍ୱ ମହାପ୍ରଭୁ ଦେଇଛନ୍ତି ଭାରତବର୍ଷରେ ଯେଉଁମାନେ ଜନ୍ମ ହୋଇଛନ୍ତି ସେମାନେ ବହୁତ ଭାଗ୍ୟବାନ ଜୀବ ତେଣୁ ଆମେ ଅନୁରୋଧ କରିବୁ ଆପଣମାନେ ଏଇଭଳି ଭାବରେ ଭଗବତ ଗୀତା ବିଷୟରେ ଟିକେ ଧ୍ୟାନ କରିବେ ଚିନ୍ତା କରିବେ କେମିତି ଭଗବତ ଗୀତାକୁ ବିତରଣ କରାଯିବ ସମସ୍ତ ଆଜି ସାରା ପୃଥିବୀରେ ଇସ୍କନର ଯେତେ ଭକ୍ତ ଅଛନ୍ତି ସମସ୍ତେ ଏଇ ପାଇଁ ଲାଗିଛନ୍ତି ଏଇଟା ଲାଗିଛନ୍ତି କାହିଁକିନା ପଇସା ପାଇଁ ନୁହଁ ପଇସା ପାଇଯିବେ ଏତେ ପଇସା ହୋଇଯିବ ତାଙ୍କ ପାଇଁ ତା ନୁହଁ ଏ ଲାଗିବ ଏଇଟା ଆମର ଯେତିକି ପଇସା କିଣୁଛୁ ସେତିକି ପଇସା ଏବେ ଦେଉଛୁ ଆମେ ଆମର କିଛି ଲାଭ ମଧ୍ୟ ଏତେ ନାହିଁ 20 ଟଙ୍କା ଯାହା ଆମେ ଲାଭ ପାଉଛୁ ସେଇଟା ମଧ୍ୟ ଛାଡ଼ିଦେଲୁ ଲାଭ ଛାଡ଼ିଦେଲୁ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏଇଟା ପ୍ରଚାର ହେଉ ଲୋକମାନେ ଜାଣନ୍ତୁ ଭଗବାନ ବିଷୟରେ ଜାଣନ୍ତୁ ସର୍ବେ ଭବନ୍ତୁ ସୁଖିନ ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭାଗ ଭବେତ୍ ସମସ୍ତେ କେମିତି ସୁଖରେ ରହିବେ ସେଥିପାଇଁ ଏ ବ୍ୟବସ୍ଥା କରାଯାଉଛି ତେଣୁ ଆପଣମାନେ ମଧ୍ୟ ଆମକୁ ଏଥିରେ ସାହାଯ୍ୟ କରନ୍ତୁ ଏ ଭଗବତ ଗୀତା ବିତରଣରେ କାର୍ଯ୍ୟକ୍ରମ ଯୋଗଦାନ କରନ୍ତୁ ଏତିକି କହି ମୋର କଥାକୁ ଏଠି ବିଶ୍ରାମ ଦେବି ଯାହାର କିଛି ପ୍ରଶ୍ନ ଯଦି ଅଛି କହିପାରନ୍ତି ଗୋଟେ ଦୁଇଟା ପ୍ରଶ୍ନ ନହେଲେ ଆମର ଅନ୍ୟାନ୍ୟ କାର୍ଯ୍ୟକ୍ରମ ସବୁ ରହିଛି ଜୟ ଶ୍ରୀମଦ୍ ଭଗବତ ଗୀତା କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମବେତ ଗୌର ଭକ୍ତବୃନ୍ଦ କି ଗୀତାଇ ଗୌର ପ୍ରମାନନ୍ଦୀ
ଆମର ଯେଉଁ 15 ତାରିଖରେ ସେ ଯେଉଁ ଜେଲ୍ରେ ପ୍ରିଥିଂ ଅଛି ତ ସେଥିପାଇଁ ଆପଣମାନେ ଯେଉଁ ଡିଷ୍ଟ୍ରିବ୍ୟୁଟ୍ କରିବା ଡିଫିକଲ୍ଟ ଗୋଟେ ବଡ଼ା ହେଇଛି ସ୍ପନ୍ସର୍ କରିପାରିବେ ଇଲେଭେନ୍ ଭଗବତ ଗୀତା ଏଇଟା ସେଥିରେ କହିପାରିବେ ଯେଉଁମାନେ ଦରକାର ଆମେ ଜେଲ୍ରେ ଯେଉଁ ଗୋଟେ ଗୋଟେ ଜଣକୁ ଦେବୁ ଆପଣମାନେ ଏଥିରେ ଆମର ହେଲ୍ପ କରିବେ ଏଇଟା କହିକି ଆମେ ଡିଷ୍ଟ୍ରିବ୍ୟୁଟ୍ କରିପାରିବେ
ଆଜ୍ଞା କି କରୁଛନ୍ତି ସେଟ୍ ମାରିଦେଲେ ସେଟ୍ ଯେଉଁ ସେଟ୍ ନାହିଁ ସେଟ୍ ମାରିଦେଲେ ହରେକୃଷ୍ଣ ଆଉ ଗୋଟେ ଘୋଷଣା ଅଛି ଆସନ୍ତା 15 ତାରିଖରେ ଆମର ଜେଲ୍ରେ ନା ସମ୍ବଲପୁର ସେଣ୍ଟ୍ରାଲ ଜେଲ୍ରେ ଆମର ଗୋଟେ ଲାଇବ୍ରେରୀ କରାଯାଉଛି ଯେଉଁ ଲାଇବ୍ରେରୀରେ ଯେଉଁମାନେ ଜେଲ୍ରେ ଅଛନ୍ତି ସେମାନେ ମଧ୍ୟ ଏ ଜ୍ଞାନ ପ୍ରାପ୍ତ ହେବେ ସମସ୍ତଙ୍କୁ ବ୍ୟବସ୍ଥା କରାଯାଉଛି କେମିତି ଜ୍ଞାନ ପ୍ରାପ୍ତ ହେବା ପାଇଁ ସେଥିପାଇଁ ଆମେ ଲାଇବ୍ରେରୀ ଗୋଟେ ଖୋଲିବା ପାଇଁ ବ୍ୟବସ୍ଥା କରୁଛୁ ତେଣୁ ଆପଣମାନେ ମଧ୍ୟ ସେଥିରେ ସାହାଯ୍ୟ କରିପାରିବେ ଏଇ ଯେଉଁ ବହି ରହିଛି ଓଡ଼ିଆ ବହି ଆର ଦାମ୍ ହେଉଛି 200 ଟଙ୍କା 180 ଟଙ୍କା ରଖାହେଇଛି ହିନ୍ଦୀ ବହି 160 ଟଙ୍କା ରଖାହେଇଛି ଇଂଲିଶ ବହି 200 ଟଙ୍କା ରଖାହେଇଛି କନସେସନ୍ ରେଟ୍ ଆପଣ ଯିଏ ଚାହିଁବେ ସେ କିଛି ସ୍ପନ୍ସର୍ କରିପାରିବେ ସ୍ପନ୍ସର୍ କରିପାରିବେ 11ଟା ଭଗବତ ଗୀତା ଯଦି ଜଣେ ଓଡ଼ିଆ ଭଗବତ ଗୀତା ସ୍ପନ୍ସର୍ କରିବେ ତାହେଲେ 1980 ଟଙ୍କା ଦେବାକୁ ପଡ଼ିବ ହିନ୍ଦୀ କଲେ 1760 ଟଙ୍କା ଇଂଲିଶ କଲେ 2200 ଟଙ୍କା ଏଇଭଳି ଭାବରେ 11ରୁ ଆରମ୍ଭ ହୋଇଛି କିଏ 31ଟା ଦେଇପାରନ୍ତି କିଏ 51ଟା ଦେଇପାରନ୍ତି କିଏ 81ଟା ଦେଇପାରନ୍ତି କିଏ 101ଟା ଭଗବତ ଗୀତା ଦେଇପାରନ୍ତି ଏସବୁ ଆମର ଆଶିଷଙ୍କ ପାଖରେ ଅଛି ତା'ର ଜଣେ ଚାହିଁବେ ତାଙ୍କ ସହିତ କଣ୍ଟାକ୍ଟ କରିବେ ସେମାନେ ଯଦି ଏଥିରେ ସାହାଯ୍ୟ କରିବେ ତାହେଲେ ଯେଉଁମାନେ ଜେଲ୍ରେ ଅଛନ୍ତି ଆମେ ସବୁ ଜେଲ୍ରେ ରହିଛେ ଆମେ ସବୁ ଜେଲ୍ ମାୟାଦ୍ୱାରା ଅଛୁ ତ କାରାଗାର ରହିଛେ ଆଧିରୁ ପୁଣି ଆହୁରି କେତେ ଜଣ ଯାଉଛନ୍ତି ଆଉ ଗୋଟେ ସ୍ପେଶାଲ ଜେଲ୍କୁ ଯାଉଛନ୍ତି ସେମାନଙ୍କୁ ମଧ୍ୟ ଜ୍ଞାନର ଆବଶ୍ୟକତା ରହିଛି ତେଣୁକରି ଆମେ ଚିନ୍ତା କଲୁ ତାଙ୍କ ପାଇଁ ଏଇସବୁ ଗୋଟେ ଲାଇବ୍ରେରୀ କରାଯାଉଛି ଆପଣମାନେ ଚାହିଁଲେ ନୂଆବର୍ଷରେ ଆପଣ 2020 ପାଇଁ ସେମାନଙ୍କୁ ଏଇ ଡିସେମ୍ବର 15 ଆରମ୍ଭ ହେବା କଥା ପ୍ରୋଗ୍ରାମ୍ ହେବ ସେଠି ଦିଆଯିବ ଆପଣମାନେ ଚାହିଁଲେ ଆପଣଙ୍କର ନାମ ଦେଇପାରନ୍ତି ପରେ ଦେଇପାରିବେ କିଛି ଲକ୍ଷ୍ମୀ କିଛି ଧନ କିଛି ସାହାଯ୍ୟ କରିପାରନ୍ତି ହଁ ଯଦି 11ଟା ନ ଦେଇପାରିବେ 11ଟା ଆମେ ରଖାହେଇଛି ଜଣେ ଖଣ୍ଡେ ମଧ୍ୟ ଦେଇପାରିବେ 2 ଖଣ୍ଡ ଦେଇପାରିବେ 5 ଖଣ୍ଡ ଦେଇପାରିବେ ଯିଏ ଯେତେ ଦେଇପାରିବେ ନିଜେ ମଧ୍ୟ ନେବେ ଅନ୍ୟମାନଙ୍କୁ ପ୍ରଦାନ କରିବେ ତେଣୁ ଆମକୁ ଏଥିରେ ସାହାଯ୍ୟ କରିବା ପାଇଁ ଆମେ ଅନୁରୋଧ କରୁଛୁ କ'ଣ କହିବେ କ'ଣ କ'ଣ